कृष्ण चंद्र श्री लक्ष्मी नृसिंहदेव श्री श्री सीताराम लक्ष्मण हनुमान शंकर पाद पद्मी विदन करी श्रील गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज पाद पद्मण त्रिवेदन करी ईस्कन प्रतिष्ठा आचार्य श्री श्रीमदे श्री भक्ति वेदांत स्वामी शिल प्रभुपाद महाराज पाद पद्मण त्रिवेदन करी समस्त साधुगुरु वैष्णव तथा उपस्थ वैष्णव सहजन्म मातृवृंदम अर्पण त्रिवेदन करी अजय आम श्रीमद्भागवतम रुक्मिणी मंगल प्रसंग में 53 एवं 54 ये दुईटी अध्याय वर्णना करवा तीनोटी अध्याय रे भगवान जो विवाह लीला रुक्मिणी सहित प्रथम विवाह वर्णना करें गत 6 दिन धरिकी ये गोटे अध्याय वर्णना कर 52 अध्याय तेना आउ दुईटी अध्याय को आम संक्षेप वर्णना करवा जो भगवान को जो विवाह होता है 54 अध्याय 53 रु 60 ये सब श्लोक मान वर्णना कर चतुर्थ दिवस वर्णना कर दे कि आउ ये अध्याय सब वर्णना कराला तेणु आम आज संक्षेप ये सब लीला को वर्णना करवा 53 अध्याय 57 श्लोक अच्छा तेणु 1-6 ये श्लोक भगवान विदर्भ यात्रा कर पूर्वर जो ब्राह्मण जो रुक्मिणीदेव संदेश आनी संदेश आम शुणुले 52 अध्याय तेणु शुणिकी भगवान बर्तमान दार को कहे तुम्हें रथ प्रस्तुत कर आम जीव विदर्भ को जीव कुंडीनपुर तुम आउ क्या कहले ना बलराम अन्य मान क्या कि कहले ना केवल दारुकू कहले तुम्हें रथ प्रस्तुत कर तेणु सी ये रथ प्रस्तुत करे तेणु ये 6 श्लोक केमती से जीवे विदर्भ सीटा वर्णना कर बहुत द्रुत गति जीवे सी बहुत दूर बाट गोटे रात पहुँचे ये वर्णना कर बहुत द्रुत गति जीवे तेणु ये भाव में 6 श्लोक वर्णना कर तेणु आम जो 3 नंबर श्लोक पाठ करवा 3 नंबर श्लोक कहे ताम आन ईष्य उन्मथ्य राजन्या पशुधा मृधे मत परा मनोवद्यांगी मेधसो अग्निशिखे अग्निशिखामिव तेणु ब्राह्मण को यह भाव कहले ताम आन ईष्य उन्मथ्य सब राजा मान सब बहुत राजा आस्य मान सहित असंख्य सैन्य सब रही किंतु भगवान कहले मु रुक्मिणी को आठक आणवी कि भाव राजन्य अपसाद मृधे युद्ध युद्ध करके आणवि ये श्लोक मानने ये शब्द कौन जन आचार्य कौन भगवान चाहते मायार घिनि आसपार किंतु भगवान युद्ध करे सहित यही मनोभाव नहीं कि भगवान जाऊँगी भगवान सहित युद्ध करा पड़ेगा ना कारण बलराम आसी पहुँचीगले बलराम सहित युद्ध कले से माने किंतु भगवान युद्ध करना कि युद्ध करने प्रस्तुत होते भगवान चाहते रुक्मिणीदेव को घिनि आसपार मायार घिनि आसपार किंतु सी चाहिए ये लीलाटी करवाई जहाँकि लोक भक्त मान आस्वादनीय हे भक्त मैंने यू आस्वादन करेंगे यहाँ को स्मरण करेंगे सीटा कीर्तन करेंगे ये सब लीला चलो भक्त मैंने कवि मैंने ये विषय रचना कविता रचना करेंगे तेणु से मायार रुक्मिणीदेव को विवाह न करुद्ध कर प्रस्तुत होेणु किभली आणवे ना मेधसो अग्निशिखा मिब एधसो एधसो कह काठ जमी अग्नि रही भाव ये सब राजा मान मंथन करी रुक्मिणीदेव को हरण करे भाव ये श्लोकटी कहु भाव भगवान जीवे सका सका जा पहुँचे विदर्भ नगर में ये कह 5 नंबर श्लोक कह सी अश्व मान वर्णना करो अश्व सब आम आगुरी वर्णना करते तथा आउ थ कह सचाश्री शैव्य सुग्रीव मेघपुष्प बलाहकी युक्त रथम उपानीय तस्तु पांच पांजलि पांजलि व्रत କ'ଣ କ'ଣ ତାଙ୍କ ନାଁ ସବୁ ରହିଛନ୍ତି ସଭ୍ୟ, ଏସବୁ ନାମରେ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ନାମ। ତେଣୁ ଆଚାର୍ଯ୍ୟମାନେ ଟୀକା କହୁଛନ୍ତି ସୈନ୍ୟମାନେ ରହିଛନ୍ତି ତାଙ୍କୁ ଯୁଦ୍ଧ କରିବା ପାଇଁ, ଏଇ ଯେଉଁ ରଥ ଯାଉଛି ରଥମାନଙ୍କର ଯେଉଁ ଘୋଡ଼ାମାନେ ସବୁ ରହିଛନ୍ତି ତାଙ୍କର ବର୍ଣ୍ଣନା କରାଯାଇଛି। ସୁଗ୍ରୀବ ଚଚାଶ୍ୱେଇ ଅଶ୍ୱକୀକ ସବୁ ରହିଛନ୍ତି ନା ସୁଗ୍ରୀବ। ସୁଗ୍ରୀବ ଗୋଟିଏ ଅଶ୍ୱ ନାମ ହେଉଛି ଶୈବ୍ୟ, ଶୈବ୍ୟର ଅର୍ଥ ହେଉଛି ସେ ସବୁ ବିରାଟ ବଡ଼ ଯୋଦ୍ଧାମାନଙ୍କୁ ଅତିକ୍ରମ କରିଯାଇପାରିବ। ଶୈବ୍ୟ ଶବ୍ଦର ଅର୍ଥ ହେଉଛି ଏଇଟା, ଏବଂ ସୁଗ୍ରୀବର ଅର୍ଥ ହେଉଛି ସେ କେବେ ହେଲେ ପରାସ୍ତ ହେବ ନାହିଁ, ବା ତାଙ୍କର ଯେଉଁ ଗ୍ରୀଭା ରହିଛି, ଗ୍ରୀଭା ବହୁତ ସୁନ୍ଦର ସୁଗ୍ରୀବ। ତେଣୁ ଏର ଅର୍ଥରେ ଆଚାର୍ଯ୍ୟମାନେ କହୁଛନ୍ତି ଯେଉଁଭଳି ଭାବରେ ରାମ ସୁଗ୍ରୀବ ମିତ୍ରତା ହେଉଥିଲେ, ସେଇଭଳି ଭାବରେ ଅଶ୍ୱମେଧ ସୁଗ୍ରୀବ, ଯେମିତି ଭଗବାନ ରାମଚନ୍ଦ୍ର ସୀତାଙ୍କୁ ଫେରି ପାଇଥିଲେ ସୁଗ୍ରୀବଙ୍କ ମିତ୍ରତାରେ, ସେଇଭଳି ଭାବରେ ସୁଗ୍ରୀବ ମଧ୍ୟ ଯାଇଛି ଅଶ୍ୱ ଭଗବାନଙ୍କୁ ତାଙ୍କର ପତ୍ନୀଙ୍କୁ ଇଏ କରିବେ, କ'ଣ ଯେଉଁ ସୈନ୍ୟମାନଙ୍କଠାରୁ ଉଦ୍ଧାର କରିବେ। ମେଘପୁଷ୍ପ ଶବ୍ଦ ଯେଉଁ ବ୍ୟବହାର କରାଯାଇଛି, ମେଘପୁଷ୍ପ ଶବ୍ଦର ଅର୍ଥ ହେଉଛି ସେ ଏକ ସମୟରେ ବିଭିନ୍ନ ସ୍ଥାନରେ ଯାଇପାରିବେ, ଏତେ ତା'ର ଦ୍ରୁତ ଗତି ରହିଛି ମେଘପୁଷ୍ପ। ଯେମିତି ମେଘ ବର୍ଷା ହେଉଛି ଚାରିଆଡ଼େ ମେଘ ବର୍ଷା ରହୁଛି, ସେହିଭଳି ଭାବରେ ଚାରିଆଡ଼େ ଏକ ସମୟରେ ସେ ରହିପାରିବେ, ଏତେ ତା'ର କ'ଣ ଗତି ରହିଛି। ବଳାହକ ଅଶ୍ୱଟି ରହିଛି, ତା'ର ଅର୍ଥ ହେଉଛି ସିଏ କେତେବେଳେ ପ୍ରକାଶ ପାଇବ କେତେବେଳେ ଛୁପିଯିବ, ବଳାହକ। ଏହିଭଳି ଭାବରେ ଅଶ୍ୱମାନେ ସବୁ ଆସିଛନ୍ତି, ଅଶ୍ୱମାନେ ଯୋଜିତ ହୋଇକରି ସେ ରଥରେ ଯାଉଛନ୍ତି। ତେଣୁ ଏହିଭଳି ଭାବରେ ଏକରୁ ଛଅରେ ଏ ଶ୍ଳୋକ କୁହାଗଲା, ସାତରୁ ଚଉଦ ଏଇ ଆଠଟି ଶ୍ଳୋକରେ ରୁକ୍ମିଙ୍କର କଥା ଆସିବ। ରୁକ୍ମି ଚିନ୍ତା କରୁଛନ୍ତି କାହିଁ ଆସିଲେ ନାହିଁ, ସେଦିନ ଯେଉଁ ବିବାହ ହେବ ତା ପୂର୍ବଦିନର କଥା, ସେଇଦିନ ସେ ଯିବେ ଦୁର୍ଗା ଦେବୀଙ୍କ ମନ୍ଦିରକୁ ଯିବେ, ସେଇଠି ତାଙ୍କର ପୂଜାପୂଜି କରିବେ, ତାପରେ ଆସିଲା ପରେ ବିବାହ କର୍ମ ଆରମ୍ଭ ହେବ। ତେଣୁ ସେହିଦିନ ବ୍ରହ୍ମ ମୁହୂର୍ତ୍ତର କଥା, ସେହି ସମୟରେ ଯେଉଁ ରହିଛନ୍ତି ରୁକ୍ମିଣୀ ଦେବୀ ଚିନ୍ତାଗ୍ରସ୍ତ ହୋଇଯାଇଛନ୍ତି। ଏ ଶ୍ଳୋକଟି ଆଠ ନମ୍ବର ଶ୍ଳୋକରେ ଏଇଟା କୁହାଯାଉଛି ଯେ ବହୁତ ତାଙ୍କର ସବୁ ଯେଉଁ ରହିଛି ବିଦର୍ଭନଗର ବହୁତ ସୁନ୍ଦର ଭାବରେ ସାଜସଜା ହୋଇଛି। ଆଠ ଏବଂ ନଅ ଏଇ ଦୁଇଟି ଶ୍ଳୋକରେ କୁହାଯାଉଛି, ତାପରେ ବର୍ଣ୍ଣନା କରାଯିବ ଏ ଯେଉଁ ବିଦର୍ଭନଗରର ଯେଉଁ ଐଶ୍ୱର୍ଯ୍ୟ ରହିଛି ସେଇଟା ବର୍ଣ୍ଣନା କରାଯାଉଛି। କେତେ ସୁନ୍ଦର ଭାବରେ ରାଜା ପ୍ରଧାନ ସଡ଼କ ବାଣିଜ୍ୟ ପଥ ଓ ରାସ୍ତାର ସଂଯୋଗ ସରଣୀ ଗୁଡ଼ିକୁ ଭଲ ଭାବରେ ମାର୍ଜନ କରାଇଲେ ଓ ତତ୍ପରେ ପ୍ରଚୁର ଜଳସିଞ୍ଚନ କରି ଦୌତ କରାଇଲେ ଏବଂ ବିଜୟ ତୋରଣ ଓ ଧ୍ୱଜ ବା ପତାକା ଦଣ୍ଡ ଗୁଡ଼ିକରେ ବିଭିନ୍ନ ରଙ୍ଗର ପତାକା ଲଗାଇ ନଗରୀକୁ ସଜାଇଥିଲେ। ନଗରୀର ସ୍ତ୍ରୀ ଓ ପୁରୁଷଗଣ ପରିଷ୍କାର ପରିଚ୍ଛନ୍ନ ବସନରେ ସଜ୍ଜିତ ହୋଇ ସୁଗନ୍ଧ ମଣ୍ଡ ଅନୁଲେପନ କରି ମୂଲ୍ୟବାନ କଣ୍ଠହାର ପୁଷ୍ପମାଲ୍ୟ ଓ ରତ୍ନଖଚିତ ଅଳଙ୍କାର ଆଦି ପରିଧାନ କରିଥିଲେ ଏବଂ ସେମାନଙ୍କର ଐଶ୍ୱର୍ଯ୍ୟମୟ ଗୃହ ଗୁଡ଼ିକୁ ଅଗୁରୁର ସୁଗନ୍ଧରେ ଭରି ଯାଇଥିଲା। ଏଗୁଡ଼ିକ ଭାବରେ ବିବାହ ପାଇଁ ପ୍ରସ୍ତୁତ ହୋଇଥିଲେ ବିଦର୍ଭନଗର ସମସ୍ତେ, ରାଜା ଏବଂ ପ୍ରଜାମାନେ ସମସ୍ତେ। ତେଣୁ ତାପରେ ଏଠି କୁହାଯାଉଛି ପନ୍ଦରରୁ ଏକୋଇଶ ଏ ସାତଟି ଶ୍ଳୋକରେ ଅନ୍ୟ ରାଜାମାନେ ସବୁ ଆସିଛନ୍ତି, ସେଇଟା ବର୍ଣ୍ଣନା କରାଯାଉଛି। ଅନ୍ୟ ରାଜାମାନେ ସବୁ ବିଭିନ୍ନ ପ୍ରାୟ ପାଖାପାଖି ପୃଥିବୀର ସମସ୍ତ ରାଜାମାନେ ସବୁ ଆସିଛନ୍ତି। ସେମାନେ ଯେଉଁମାନେ ଭଗବାନଙ୍କ ବିରୋଧୀ ଏବଂ ଜରାସନ୍ଧଙ୍କ ସପୋର୍ଟରେ ଅଛନ୍ତି ସେମାନଙ୍କର ସବୁ ବର୍ଣ୍ଣନା କରାଯାଇଛି। ରାଜା ମଧ୍ୟ ଏ ବିବାହ ପାଇଁ ବହୁତ ପ୍ରକାର ଦାନ ଧର୍ମ ସବୁ କରିଥିଲେ, ଏସବୁ ସୁବର୍ଣ୍ଣ ଆଉ ରୂପା ଏସବୁକୁ ସବୁ ଦାନ କରିଛନ୍ତି ଏବଂ ବିଭିନ୍ନ ବସ୍ତ୍ର ଇତ୍ୟାଦି ଅଳଙ୍କାର ଏସବୁକୁ ଦାନ କରୁଛନ୍ତି, ସବୁ ବିପ୍ରମାନଙ୍କୁ ଅନ୍ୟମାନଙ୍କୁ ସବୁ ଦାନ କରିଛନ୍ତି। ଏସବୁ ବର୍ଣ୍ଣନା କରାଯାଇଛି ବିବାହ ପୂର୍ବରୁ ଏସବୁ ଦାନ ଧର୍ମ ଇତ୍ୟାଦି କରୁଛନ୍ତି ଭୀଷ୍ମଙ୍କ ରୁକ୍ମିଣୀଙ୍କର ପିତା। ତେଣୁ ତେଣୁ ତାପରେ ସତର ନମ୍ବର ଶ୍ଳୋକରେ କୁହାଯାଉଛି କିଭଳି ଭାବରେ ଏ ରାଜାମାନେ ଯେଉଁ ଆସିଛନ୍ତି ସେମାନଙ୍କର ମୁଖ୍ୟ ଯେଉଁ ରହିଛନ୍ତି ମୁଖ୍ୟ ରାଜା ଯେଉଁ ଭଗବାନ ବିରୋଧରେ ସବୁ ରହିଛନ୍ତି ତାଙ୍କ ନାମ ବର୍ଣ୍ଣନା କରାଯାଇଛି ତତ୍ର ସାଲୁଅ ଜରାସନ୍ଧୋ ଦନ୍ତବକ୍ରୋ ବିଧୁରଥ ଆଜଗ୍ମ ଶୈଳପକ୍ଷିଆ ପୌଣ୍ଡ୍ରକାଦ୍ୟା ସହସ୍ରଶ ହଜାର ହଜାର ରାଜା ସବୁ ଆସିଛନ୍ତି ସହସ୍ରଶ ସେମାନେ ସବୁ ଭଗବାନ ବିରୋଧୀ ସାଲୁଅ ଏମାନଙ୍କ ମୁଖ୍ୟ ହେଉଛନ୍ତି ସାଲୁଅ ଜରାସନ୍ଧ ଜରାସନ୍ଧ ତ ସତର ଥର ଭଗବାନ ସହିତ ଆକ୍ରମଣ କରିଥିଲେ ମଥୁରାରେ ଭଗବାନ ରହିଲେ ପାଖାପାଖି ଅଠର ବର୍ଷ ପ୍ରତିବର୍ଷ ସେ ତେଇଶ ଅକ୍ଷଣୀ ସୈନ୍ୟ ଆଣିକି ଆସୁଥିଲେ ଏବଂ ସବୁ ସୈନ୍ୟମାନେ ମୃତ୍ୟୁବରଣ କରୁଥିଲେ ତାପରେ କେବଳ ଭଗବାନ ତାଙ୍କୁ ଛାଡ଼ି ଦେଉଥିଲେ ପୁଣି ତା ପର ବର୍ଷ ଆଉ ତେଇଶ ଅକ୍ଷଣୀ ଏଇଭଳି ଭାବରେ ଅଠର ଥର ଯେତେବେଳେ ଆକ୍ରମଣ କରିଥିଲେ ସେତେବେଳେ ଭଗବାନ ପଳାୟନ କରିଥିଲେ ସେ ଜରାସନ୍ଧ ବର୍ତ୍ତମାନ ମଧ୍ୟ ଆସିଛନ୍ତି ଦନ୍ତବକ୍ର ବିଦୁରଥ ଏମାନେ ସବୁ ଆଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯିବ ବିଭିନ୍ନ ସ୍ଥାନରେ ସାଲୁଅଙ୍କ ବିଷୟରେ ବର୍ଣ୍ଣନା କରାଯିବ ଦଶମ ସ୍କନ୍ଧ ଚଉସ୍ତରୀ ଅଧ୍ୟାୟରେ ଦନ୍ତବକ୍ର ଦଶମ ସ୍କନ୍ଧ ଅଠସ୍ତରୀ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଦନ୍ତବକ୍ର ଦଶମ ସ୍କନ୍ଧ ଅଠସ୍ତରୀ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଯେଉଁ ଶ୍ଳୋକରେ କୁହାଯାଇଛି ଭଗବାନ ଯଦି ଦନ୍ତବକ୍ରକୁ ହତ୍ୟା କରିବେ ମଥୁରାରେ ସେ ସ୍ଥାନ ରହିଛି ଦତିହା ବୋଲି ଗୋଟେ ସ୍ଥାନ ରହିଛି ଯେଉଁ ସ୍ଥାନରେ ଦନ୍ତବକ୍ରକୁ ହତ୍ୟା କରିଛନ୍ତି ଏବଂ ହତ୍ୟା କରି ସେ ଭଗବାନ ବୃନ୍ଦାବନରେ ଆସି ରହିବେ ଦୁଇ ମାସ କାଳ ରହିବେ ସେଠି ରହିକରି ସବୁ ବୃନ୍ଦାବନବାସୀମାନଙ୍କୁ ଯେଉଁ ବିରହରେ ଯନ୍ତ୍ରଣାରେ ତପ୍ତ ହେଉଥିଲେ ତାଙ୍କୁ ସବୁ ଆନନ୍ଦ ପ୍ରଦାନ କରିବେ ଏବଂ ତାପରେ ତାଙ୍କୁ ତାଙ୍କର ଧାମ ବୃନ୍ଦାବନ ଧାମ ପ୍ରେରଣ କରିକି ଆସିବେ ତା ପରଦିନ ସେ ଦେଖିଲା ବେଳକୁ ଆଗେ ବୃନ୍ଦାବନରେ କେହି ନଥିବେ ସବୁ ପଳେଇ ଯାଇଛନ୍ତି ଭଗବତ ଧାମକୁ ଏ ରାଟି ଦଶମ ସ୍କନ୍ଧ ଅଠସ୍ତରୀ ଅଧ୍ୟରେ ଭାଗବତ ବର୍ଣ୍ଣନା କରାଯାଏ ନାହିଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷ୍ୟରେ ଅନ୍ୟ ପୁରାଣକୁ ଉଦ୍ଧାର କରି କହୁଛନ୍ତି ଏଟା ଏବଂ ବିଧୁରଥ ବିଷୟରେ ମଧ୍ୟ ସେଇ ଦଶମ ସ୍କନ୍ଧ ଅଠସ୍ତରୀ ଅଧ୍ୟାୟରେ ବର୍ଣ୍ଣନା କରାଯିବ ପୌଣ୍ଡ୍ରକ ଦଶମ ସ୍କନ୍ଧ ଛଅଷଠି ଅଧ୍ୟାୟରେ ବର୍ଣ୍ଣନା କରାଯିବ ପୌଣ୍ଡ୍ରକ ଭଗବାନଙ୍କ ସହିତ ଯୁଦ୍ଧ କରିବେ ଏମାନେ ସବୁ ପରେ ପରେ ଯୁଦ୍ଧ କରିବେ ଏଇଠି ଯଦିଓ ଆସିଥିଲେ କିନ୍ତୁ ସେମାନେ ସବୁ ପଳେଇ ଯାଇଥିବେ ବଳରାମଙ୍କ ସହିତ ହାରିକିରି ସବୁ ପଳେଇଗଲେ ଆଉ ରହିଲେ ନାହିଁ ଯୁଦ୍ଧ କଲେ ନାହିଁ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯୁକ୍ତି ତେଣୁ ତାପରେ ବର୍ଣ୍ଣନା କରାଯାଉଛି ଯେଉଁ ରହିଛନ୍ତି ରୁକ୍ମିଣୀ ଦେବୀ ଚିନ୍ତା କରୁଛନ୍ତି ସେଇଦିନ ସକାଳୁ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ସେସବୁ ବର୍ଣ୍ଣନା କରୁଛନ୍ତି ବହୁତ ନିଜକୁ ଦୁର୍ଭାଗ୍ୟ ବୋଲି ଭାବୁଛନ୍ତି ରୁକ୍ମିଣୀ ଦେବୀ ସେ କହୁଛନ୍ତି ଯେ ମୋର ବୋଧେ ଧାତା ପଚିଶ ନମ୍ବର ଶ୍ଳୋକ ଏଇଟା କୁହାଯାଇଛି କହୁଛନ୍ତି ଦୁର୍ଭାଗ୍ୟ ନମେ ଧାତା ନାନୁକୂଳ ମହେଶ୍ୱର ଦେବା ବା ବିମୁଖୀ ଗୌରୀ ରୁଦ୍ରାଣୀ ବିରଜା ଗିରିଜା ସତୀ ଆମେ ସବୁ ଗୋଟେ ଆଲୋଚନା କରୁଥିଲୁ ସକାଳେ ସକାଳେ ମାନେ ପ୍ରତିଦିନ ଯେଉଁ ଆମ କଥା ହୁଏ ତେଣୁ ରୁକ୍ମିଣୀ ଦେବୀ ଏହିପରି ଭାବୁଛନ୍ତି କ'ଣ ଦୁର୍ଭାଗ୍ୟ ନ ଆମେ ଧାତା ମୋର ବହୁତ ଦୁର୍ଭାଗ୍ୟ ଧାତା କହିଲେ ବ୍ରହ୍ମା ଅନୁକୂଳ ହେଇନାହାନ୍ତି ବା ମହେଶ୍ୱର ଶିବଜୀ ମଧ୍ୟ ଅନୁକୂଳ ହେଇନାହାନ୍ତି କି ପ୍ରଥମେ ଭାବୁଛନ୍ତି ବ୍ରହ୍ମା କାହିଁକି ମୋ ପ୍ରତି ବିରୋଧ କରିବେ କାରଣ ଶିବ ବି ବିରୋଧ କଲେ କି ତାପରେ କହୁଛନ୍ତି ଶିବ କାହିଁକି ବିରୋଧ କରିବେ ତାପରେ କହୁଛନ୍ତି ଦେବୀ ବା ବିମୁଖୀ ଗୌରୀ ଗୌରୀ ଦେବୀ ତାଙ୍କର କୁଳ ଦେବତା ସିଏ ଶିବ ପାର୍ବତୀ ତେଣୁ ସେ କହୁଛନ୍ତି ସିଏ ମଧ୍ୟ ମୋ ପ୍ରତି ବିମୁଖୀ ହେଲେ କି ତେଣୁ ଚାରୋଟି ବିଶେଷଣ ଦେଇଛନ୍ତି ଗୌରୀ ରୁଦ୍ରାଣୀ ଗିରିଜା ସତୀ ଆର ବହୁତ ଅର୍ଥ ରହିଛି ଆଚାର୍ଯ୍ୟ ଟିକାର କହିଛନ୍ତି ଗୌରୀ ଯେଉଁଭଳି ଭାବରେ ଗୌରୀ ପ୍ରଥମେ ଏ ଯେଉଁ ହିମାଳୟଙ୍କ ପୁତ୍ରୀ ଗୌରୀ ସେ ପ୍ରଥମେ କାଳୀ ଥିଲେ କିନ୍ତୁ ତପସ୍ୟା କରି ସେ ଗୌରୀ ହୋଇଗଲେ ସେଇଭଳି ଭାବେ ରୁଦ୍ରାଣୀ ରୁଦ୍ରାଣୀ କହିଲେ ଶିବଜୀଙ୍କର ପତ୍ନୀ ରୁଦ୍ରାଣୀ ସେଇ ଏକା ସେ ତାଙ୍କର ଅଲଗା ଅଲଗା ନାମ ଦିଆଯାଇଛି ତାର ଉଦ୍ଦେଶ୍ୟ ହେଉଛି ଭାବୁଛନ୍ତି ରୁକ୍ମିଣୀ ଦେବୀ ଇଏ ଯେମିତି ରୁଦ୍ର କହିଲେ କ୍ରନ୍ଦନ ଯେମିତି କ୍ରନ୍ଦନ କରାନ୍ତି ସେଇଭଳି ଭାବରେ ସିଏ ମଧ୍ୟ ରୁଦ୍ରାଣୀ ଆମକୁ କ୍ରନ୍ଦନ କରାଉଛନ୍ତି ଗିରିଜା ଗିରିଜା କହିଲେ ଗିରି ଗିରିଙ୍କର କନ୍ୟା ତେଣୁ ତାଙ୍କର ପାଷାଣ ହୃଦୟ ଏଇଭଳି ଭାବେ ଚିନ୍ତା କରୁଛନ୍ତି ସତୀ ସତୀ କହିଲେ ପ୍ରଥମେ ଏ ସତୀ ଥିଲେ ଦକ୍ଷଙ୍କର କନ୍ୟା ଥିଲେ ତାପରେ ସେ ଶରୀର ତ୍ୟାଗ କରିକିରି ବର୍ତ୍ତମାନ ଉମା ବା ଗୌରୀ ହେଇକିରି ଆସିଛନ୍ତି ତେଣୁ ସେଇଭଳି ଭାବରେ ସିଏ ମଧ୍ୟ ଚାହୁଁଛନ୍ତି ମୁଁ ମଧ୍ୟ ଶରୀର ତ୍ୟାଗ କରିବି ଶରୀର ତ୍ୟାଗ କରିକି ଆଉ ଥରେ ଆମେ ଶୁଣୁଥିଲେ ନା ଲାଷ୍ଟ ଶ୍ଳୋକରେ ସେଇଟା କହୁଥିଲେ ତେପନ ଶ୍ଳୋକ ଶ୍ଳୋକରେ କ'ଣ ଯେଉଁ ଲାଷ୍ଟ ଶ୍ଳୋକଟି ରହିଛି ସପ୍ତମ ଶ୍ଳୋକରେ 43 ନମ୍ବର ଶ୍ଳୋକରେ ସେ କହୁଥିଲେ ସେ କଥା, ଜୟା ଅସୁନ୍ ବତକୃଷ୍ଣ ଶତଜନ୍ମ ବି ସାତ୍, ମୁଁ ଶରୀରତ୍ୟାଗ କରିବା ପାଇଁ 100 ଜନ୍ମ ଧରିକି ଶରୀରତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହିଛି। ତେଣୁ ଏଇ ଭାବରେ ସେ ଏଇ ଚିନ୍ତା କରୁଛନ୍ତି, ଏଇ ଶ୍ଳୋକଟି କହୁଛନ୍ତି। ତେଣୁ ଏହି ସମୟରେ ତାଙ୍କର 37 ନମ୍ବର ଶ୍ଳୋକ କହୁଛନ୍ତି, ତାଙ୍କର ସବୁ ଶୁଭ ଲକ୍ଷଣ ଆସିଗଲା, ଶୁଭ ଲକ୍ଷଣ ଆସିଗଲା। ପ୍ରଭୁ ଏଇଟା ଆଲୋଚନା କରୁଥିଲେ, ତାଙ୍କର ସବୁ ରହିଛି ଉରୁ ବାହୁ ଏବଂ ଚକ୍ଷୁ, ବାମପଟ ବାମପଟ ଉରୁ ବାହୁ ଏବଂ ଚକ୍ଷୁ ଏସବୁ ସ୍ଫୁରିତ ହେଲା, ଇଏ ହେଉଛି ଶୁଭ ଲକ୍ଷଣ। ପୁରୁଷମାନଙ୍କର ଡାହାଣ ପଟଟା ହେଉଛି ଶୁଭ ଲକ୍ଷଣ, ସ୍ତ୍ରୀ ଲୋକମାନଙ୍କର ବାମପଟଟି ହେଉଛି ଶୁଭ ଲକ୍ଷଣ। ଏସବୁ ଶୁଭ ଲକ୍ଷଣ ଆସିଲା, ଶୁଭ ଲକ୍ଷଣ ଯେତେବେଳେ ଆସିଲେ ତାପରେ ଚିନ୍ତା କରୁଛନ୍ତି, ବର୍ତ୍ତମାନ ବି ସମୟ ଅଛି, ଭଗବାନ ବୋଧେ ଆସିବେ, ବ୍ୟବସ୍ଥା କରିବେ, କିଛି ବ୍ରାହ୍ମଣଙ୍କୁ ମୋତେ ପଠାଇବେ। ଏଇଭଳିଆ ଚିନ୍ତା କରୁଥିବା ସମୟରେ ଆସି ପହଞ୍ଚିଗଲେ, ସିଏ ବ୍ରାହ୍ମଣ ଜଣକ ଆସିଗଲେ। ଏଭଳି ସେ ଚିନ୍ତାମଗ୍ନ ହୋଇଯାଇଛନ୍ତି, ବ୍ରାହ୍ମଣ ଆସିଲେ ମଧ୍ୟ ସେ ଦେଖିପାରୁନାହାନ୍ତି। ତେଣୁ ବ୍ରାହ୍ମଣ କହିବେ, ତାଙ୍କର ନାମ ଭାଗବତରେ ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ଆଚାର୍ଯ୍ୟ ଟୀକାରେ ସେ ହେଉଛି ସୁନନ୍ଦ ବ୍ରାହ୍ମଣ, କହିବେ ମୁଁ ହେଉଛି ସୁନନ୍ଦ ବ୍ରାହ୍ମଣ, ଆପଣ ମୋତେ ପଠାଇଥିଲେ, ବର୍ତ୍ତମାନ ମୁଁ ଆସିଛି, ମୋତେ ଦେଖନ୍ତୁ, ଏଭଳି ଭାବରେ କହି କହିବେ। ତେଣୁ ସୁଖଦେବ ଗୋସ୍ୱାମୀ ତାକୁ କହୁଛନ୍ତି ଦ୍ୱିଜ ସପ୍ତମ, ସପ୍ତମ ସନାତନ ଗୋସ୍ୱାମୀ କହୁଛନ୍ତି ଦ୍ୱିଜ, ଦ୍ୱିଜ ମାନେ ବିଭିନ୍ନ ସବୁ ସ୍ତରରେ ଦେଖିବା ଆମେ 2-3 ପ୍ରକାର କ୍ୟାଟେଗୋରି ରହିଛନ୍ତି, ଗୋଟେ ଉତ୍ତମ, ଗୋଟେ ମଧ୍ୟମ, ଆଉ ଗୋଟେ ଅଧମ। ତେଣୁ ସତ୍ କହିଲେ କେଉଁମାନେ ବା ଉତ୍ତମ କେଉଁମାନେ, ସତ୍ କହିଲେ ସର୍ବଶାସ୍ତ୍ରାଭିଜ୍ଞ, ସବୁ ଶାସ୍ତ୍ର ସେ ଜାଣିଥିଲେ, ଆମେ ଆଗରୁ ବର୍ଣ୍ଣନା କରାଯାଇଛି, ସବୁ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ତେଣୁ ସତ୍ ବୋଲି କୁହାଯାଉଛି। ତାଠାରୁ ଅଧିକା ହେଉଛି ସତ୍ତର, ସତ୍ତର କ'ଣ ନା ସେ ଭଗବତ ଭକ୍ତ, ଖାଲି ଶାସ୍ତ୍ର ଜାଣିଗଲେ ଯେ ସେ ଭଗବାନ ଭକ୍ତ ହେବେ ତା ନୁହଁ, ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସତ୍ତର, ଦ୍ୱିଜ ସତ୍ତର ବୋଲି କୁହାଯିବ ତାଙ୍କୁ। ଏବଂ ସପ୍ତମ କିଏ ନା ଭଗବାନଙ୍କ ପ୍ରିୟତମ ଜନ ବା ଭଗବାନଙ୍କ ସ୍ନେହ ବିଶେଷ ପ୍ରାପ୍ତ ହୋଇଛନ୍ତି, ତେଣୁ ତାଙ୍କୁ ସପ୍ତମ ବୋଲି କୁହାଯିବ। ତେଣୁ ଏ ଦ୍ୱିଜ ସପ୍ତମ ବୋଲି ତାଙ୍କୁ କୁହାଗଲା, ଭଗବାନଙ୍କର ପ୍ରିୟଭାଜନ କଲେ, ପ୍ରିୟଭାଜନ ହେଲେ, ରୁକ୍ମିଣୀ ଦେବୀଙ୍କର ଏସବୁ କାର୍ଯ୍ୟ କଲେ, ଦେଖିକରି ଯେତେବେଳେ ସେ ବ୍ରାହ୍ମଣଙ୍କୁ କହିଲେ ଏଇଭଳି ଭାବରେ ଘଟଣା ହୋଇଛି, ଭଗବାନ କହିଛନ୍ତି, ପ୍ରତିଶ୍ରୁତି ଦେଇଛନ୍ତି ଯେ ଆପଣଙ୍କୁ ସେ ନେବେ, ମନ୍ଥନ କରି ସୈନ୍ୟମାନଙ୍କୁ ମନ୍ଥନ କରି ଆପଣଙ୍କୁ ନେବେ, ପ୍ରତିଶ୍ରୁତି ଦେଇଛନ୍ତି। ଏକଥା ଶୁଣି ଏତେ ଆନନ୍ଦ ହୋଇଗଲେ ରୁକ୍ମିଣୀ ଦେବୀ, ଆଉ ଚିନ୍ତା କରିପାରିଲେନି କ'ଣ ତାଙ୍କୁ ବଦଳରେ କ'ଣ ଦେବେ। ତେଣୁ ଏଇଠି କୁହାଯାଉଛି 31 ନମ୍ବର ଶ୍ଳୋକରେ ଯେ ତମାଗତଂ ସମାଜ୍ଞାୟ ବୈଦର୍ଭୀ ହୃଷ୍ଟମାନସା ନ ପଶନ୍ତି ବ୍ରାହ୍ମଣାୟ ପ୍ରିୟ ମନ୍ୟ ନ ନାମସା। କ'ଣ ଇଏ ଯେଉଁ ପ୍ରିୟ କଥା କହିଲେ ତା ବଦଳରେ କ'ଣ ସେ ଦେଇପାରିବେ, କିଛି ଜାଣିପାରିଲେ ନାହିଁ। ଯଦିଓ ଲକ୍ଷ୍ମୀ ସିଏ ସବୁ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, କିନ୍ତୁ ବୈଦର୍ଭୀ ହୃଷ୍ଟ ଏତେ ଆନନ୍ଦିତ ହୋଇଗଲେ, ନ ପଶନ୍ତି ବ୍ରାହ୍ମଣାୟ ପ୍ରିୟ ମନ୍ୟ, ବ୍ରାହ୍ମଣଙ୍କୁ ପ୍ରିୟ ପାଇଁ କ'ଣ ଦେବି, ଚିନ୍ତା କରିପାରିଲେ ନାହିଁ କିଛି। ତେଣୁ ସେ କ'ଣ କଲେ, ନନାମ ସା, କେବଳ ତାଙ୍କୁ ପ୍ରଣାମ କଲେ। ତେଣୁ ଏ ଶ୍ଳୋକରେ ଭାଷରେ କୁହାଯାଉଛି, ବର୍ତ୍ତମାନ କେବଳ ପ୍ରଣାମ କଲେ, ପଶ୍ଚାତ୍ ବହୁତ ଦଉ ଇତି ଅର୍ଥ, ବହୁତ କିଛି ଅର୍ଥ ତାଙ୍କୁ ପ୍ରଦାନ କରିଛନ୍ତି। ଯଦ୍ବା ମାଂ ଶ୍ରିୟଂ ଯେ ନମନ୍ତି ତେ ତାବତ୍ ସର୍ବସମ୍ପଦା ଆସ୍ପଦମ୍ ଭବନ୍ତି, ଯିଏ ଲକ୍ଷ୍ମୀ ଦେବୀଙ୍କୁ ପୂଜା କରନ୍ତି, ପ୍ରଣାମ କରନ୍ତି, ସେ ସବୁ ସମ୍ପଦ ପ୍ରାପ୍ତ ହୋଇଯାଆନ୍ତି। ଆଉ କିଂ ପୁନଃ ମୟି ପ୍ରଣଦାୟାମ୍ ଇତି, ଆଉ ଲକ୍ଷ୍ମୀ ଦେବାଙ୍କୁ ପ୍ରଣାମ କରୁଛନ୍ତି, ତାଙ୍କ କଥା ଆଉ କ'ଣ କହିବା, ଯଦି ତଥୁ ଅଧିକମ୍ ଅନ୍ୟ ଅତି ପ୍ରିୟଂ ଅପଶ୍ୟନ୍ତି, ତେଣୁ ଆଉ କିଛି ଅଧିକା ପ୍ରିୟ ନଜାଣି ଦେଖିପାରିଲେ ନାହିଁ, ତେଣୁ ସେ ନିଜକୁ ପ୍ରଣାମ କଲେ, ବ୍ରାହ୍ମଣ ଦେବୀଙ୍କୁ ପ୍ରଣାମ କଲେ। ଏଭଳି ଭାବରେ ତାଙ୍କର ଆନନ୍ଦ ହୋଇଗଲା, ଆସିଗଲା, ତାପରେ ସେ ବିଭିନ୍ନ କାର୍ଯ୍ୟ ସବୁ ଆରମ୍ଭ ହେବ, ବିବାହ କର୍ମ ସବୁ ହେବ। ତେଣୁ ଏଠି ସବୁ କ'ଣ ହେଉଛି ନା, ଭଗବାନ ଆସି ପହଞ୍ଚିଗଲେ, ଭଗବାନ କୃଷ୍ଣ ଏବଂ ବଳରାମ ଆସି ପହଞ୍ଚିଗଲେ। କୃଷ୍ଣ ବଳରାମ ଯେତେବେଳେ ଆସିଲେ ସବୁ ଖବର ମିଳିଗଲା, ଭଗବାନ ଆସୁଛନ୍ତି ମାନେ କ'ଣ ନହେବ। ତେଣୁ ଭୀଷ୍ମଙ୍କ ଗଲେ ତାଙ୍କୁ ପାଛୋଟି ଆଣିବା ପାଇଁ, ସ୍ୱାଗତ କରିବା ପାଇଁ, କରିକିରି ସେ ଭାବୁଛନ୍ତି କ'ଣ, ନା ଇଏ ଆସିଛନ୍ତି ବୋଧେ କୃଷ୍ଣ ବଳରାମ ଯେଉଁ ଆସିଛନ୍ତି ଇଏ ବିବାହରେ କ'ଣ ଉପସ୍ଥିତ ହେବେ ଦେଖିବା ପାଇଁ ବିବାହ କେମିତି ହେଉଛି ଦେଖିବା ପାଇଁ ଆସିଛନ୍ତି ସେ ଚିନ୍ତା କରୁନାହାନ୍ତି ଏ ବିବାହ କରିବେ ବୋଲି ବା ହରଣ କରିବେ ଭୀଷ୍ମଙ୍କ ଦେବ ଚାହୁଁଥିଲେ ତାଙ୍କର କନ୍ୟା ବିବାହ କରନ୍ତୁ କୃଷ୍ଣଙ୍କୁ କିନ୍ତୁ ତାଙ୍କର ବଡ଼ପୁଅର ସ୍ନେହ ବଶରେ ସେ ବାଧ୍ୟ ହୋଇକରି ତାଙ୍କର କନ୍ୟାକୁ ଶିଶୁପାଳଙ୍କୁ ଦେବା ପାଇଁ ଚାହୁଁଥିଲେ ତେଣୁ ଯେତେବେଳେ କୃଷ୍ଣ ବଳରାମ ଆସିଲେ ସାରା ନଗରରେ କୁଣ୍ଡନୀ ନଗରରେ ହାଲା ପଡ଼ିଗଲା ଯେ ଭଗବାନ ଆସିଛନ୍ତି କୃଷ୍ଣ ବଳରାମ ତେଣୁ ତାଙ୍କୁ ପାଛୋଟି ଆଣିବା ପାଇଁକିରି ସେ ବିଭିନ୍ନ ପ୍ରକାର ତାଙ୍କୁ ସେ ଉପହାର ପ୍ରଦାନ କଲେ ଉପାୟନାନି ଚାନିଆନି ଗଜା ଅଶ୍ୱ ଗଜରତ୍ନାଦିନି ବହୁତ ସୁନ୍ଦର ସୁନ୍ଦର ଉପହାର ଦେଲେ ରଥ ଦେଲେ ଅଶ୍ୱ ଦେଲେ ଏବଂ ବିଭିନ୍ନ ରତ୍ନ ପ୍ରଦାନ କଲେ ସମ୍ୟକ ରୂପରେ ତାଙ୍କୁ ଉପାସନା କଲେ ତାଙ୍କୁ କ'ଣ ସ୍ୱାଗତ କଲେ ତେଣୁ ତାଙ୍କୁ ଗୋଟେ ସୁନ୍ଦର ବାସଭବନ ପ୍ରଦାନ କଲେ ଏମିତିକି ୟା ପୂର୍ବରୁ ବର୍ଣ୍ଣନା କରାଯାଇଛି ଯେଉଁ ରହିଛନ୍ତି ଶିଶୁପାଳ ଶିଶୁପାଳକୁ ମଧ୍ୟ ଏତେ ସୁନ୍ଦର ବାସଭବନ ଦିଆଯାଇନଥିଲା ତାଙ୍କର ଜାମାତ ହେଇକରି ମଧ୍ୟ କିନ୍ତୁ ଆଙ୍କୁ ଯେଉଁ ପ୍ରଦାନ କଲେ ବହୁତ ସଂଗ ଶବ୍ଦାଭ୍ୟା ଅନ୍ତଃ ଜାମାତୃଭାବେନ ପୂଜା ବିଶେଷ ବୋଧାଇତି ମନରେ ତାଙ୍କର ଭାବୁଛି ଇଏ ମୋର ଜାମାତା ଏଇଭଳି ଭାବରେ ତାକୁ ସୁନ୍ଦର ତାକୁ ସବୁ ଉପହାର ପ୍ରଦାନ କରାଗଲା ଏବଂ ସବୁ ମଧ୍ୟ ବାସସ୍ଥାନ ପ୍ରଦାନ କରାଗଲା ବହୁତ ସୁନ୍ଦର ବାସସ୍ଥାନ ପ୍ରଦାନ କରାଗଲା ଶ୍ରେଷ୍ଠ ବାସସ୍ଥାନ ଏମିତି ଶିଶୁପାଳକୁ ମଧ୍ୟ ପ୍ରଦାନ କରାଯାଇନଥିଲା ଏଭଳି ଶ୍ରେଷ୍ଠ ବାସସ୍ଥାନ ଯଦିଓ ସିଏ ବିବାହ କରିବେ କିନ୍ତୁ ଭଗବାନଙ୍କ ବ୍ୟବସ୍ଥା ଏଇଭଳି ଭାବରେ ରହିଛି ତେଣୁ ଯେତେବେଳେ କୃଷ୍ଣ ବଳରାମ ସେ ବାସଭବନରେ ବିଶ୍ରାମ କରୁଛନ୍ତି ସେହି ସମୟରେ କୁଣ୍ଡିନ ନଗର ପୁରୁଷମାନେ ସ୍ତ୍ରୀ ଲୋକମାନେ ସବୁ ଆସି ପହଞ୍ଚିଗଲେ ସେଠି ଗଧା ହେଇଗଲେ ଆସିକରି ଏ ତିନୋଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଆମେ ତ କହୁଥିଲୁ ତେଣୁ ଭଗବାନଙ୍କର ସୁନ୍ଦର ସୁନ୍ଦର ଶ୍ଳୋକ ଅଛି ଆମେ ଶୀଘ୍ର ଶୀଘ୍ର ଛାଡ଼ୁଛୁ ତ କୃଷ୍ଣ ମାଗତ ମାକର୍ଣ୍ଣ୍ୟ ବିଦର୍ଭ ପୂର୍ବାସୀନ ଆଗତ୍ୟ ନେତ୍ରାଞ୍ଜଳି ବି ପପୁସ୍ତନ ମୁଖ ପଙ୍କଜମ୍ ବିଦର୍ଭ ନଗରରେ ହାଲା ହେଇଗଲା କୃଷ୍ଣ ମାଗତ୍ୟ ଏଇଟା ଶୁଣିକରି ବିଦର୍ଭ ପୂର୍ବାସୀମାନେ ଯେତେ ଥିଲେ ପୁରୁଷ ଲୋକମାନେ ସ୍ତ୍ରୀ ଲୋକମାନେ ସମସ୍ତେ ଆଗତ୍ୟ ନେତ୍ରାଞ୍ଜଳି ସେ ଆସି ପହଞ୍ଚିଗଲେ ସେଠି ଆଉ ରାସ୍ତାରେ ଜାଗା ମିଳିଲାନି ବାଟ ପାସ୍ କରିବା ପାଇଁ ରାସ୍ତା ସାଇକେଲ ଯିବା ପାଇଁ ନଥିଲା ଜାଗା ଏଭଳି ହେଇଯାଇଥିଲା ସେମାନେ କ'ଣ କଲେ ନା ନେତ୍ରାଞ୍ଜଳି ବି ପପୁ ତାଙ୍କର ଯେଉଁ ଦୁଇ ନେତ୍ର ରହିଛି ଦୁଇ ହସ୍ତ ଭଳି ଅଞ୍ଜଳିରେ ଭଳି ପପୁ କହିଲେ ପାନ କରୁଥିଲେ ତନ୍ ମୁଖ ପଙ୍କଜମ୍ ଭଗବାନଙ୍କ ମୁଖ ପଦ୍ମକୁ ପାନ କରୁଥିଲେ ଏଭଳି ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର ଏବଂ କୃଷ୍ଣ ବଳରାମ ଦୁଇ ଜଣ ଅଛନ୍ତି ସେଇଠି ଏମାନେ ସବୁ ଏଇଭଳି ଭାବରେ ପାନ କରୁଛନ୍ତି ଏବଂ ଖାଲି ପାନ କରୁଛନ୍ତି ତା ନୁହଁ ସେମାନେ ସବୁ କହୁଛନ୍ତି ବହୁତ ସୁନ୍ଦର କଥା ସବୁ କହିଛନ୍ତି ଆମେ ଖାଲି ସଂକ୍ଷେପରେ କହୁଛେ କୃଷ୍ଣ ସନାତନ ଗୋସ୍ୱାମୀ କୃଷ୍ଣ କହିଲେ ସର୍ବଚିତ୍ତାକର୍ଷକ ପରମାନନ୍ଦ ଘନ ମୂର୍ତ୍ତି ବାହା ସମସ୍ତଙ୍କ ଚିତ୍ତକୁ ଆକର୍ଷଣ କରୁଛନ୍ତି କୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି ସୁଖଦେବ ଗୋସ୍ୱାମୀ ପରମାନନ୍ଦ ଘନ ଶ୍ରେଷ୍ଠ ଆନନ୍ଦ ପ୍ରଦାନ କରୁଛନ୍ତି ବା ଭଗବନ୍ତମ୍ ବିଦର୍ଭ ପୂର୍ବାସୀନ ସ୍ତ୍ରୀ ପୁରୁଷାଦୟ ସର୍ବେ ଜନା ସମସ୍ତେ ଏଇଭଳି ଭାବରେ ତାଙ୍କୁ ଭାବୁଛନ୍ତି ଭଗବାନ ଚିନ୍ତା କରୁଛନ୍ତି ତେଣୁ ସାତଟି କଥା ସେମାନେ ସବୁ କହିଲେ ସାତଟି କଥା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷାରେ କହୁଛନ୍ତି 37 ନମ୍ବର ଶ୍ଳୋକରେ ଶୁଖା ହେଉଛି ଅସୈବ ଭାର୍ଯ୍ୟା ଭବିତୁଂ ରୁକ୍ମିଣୀୟା ହରତି ନା ପରା ଅସାଉ ଅପି ଅନବଧ୍ୟାତ୍ମା ଭୈଷ୍ମ୍ୟା ସମୁଚିତ ପତି ଗୋଟିଏ ଶ୍ଳୋକ ବିଭିନ୍ନ ଆଚାର୍ଯ୍ୟମାନେ ତାର ଅର୍ଥ ବିଭିନ୍ନ ପ୍ରକାର କରିଛନ୍ତି ଏଥିରେ ଅର୍ଥ ହେଉଛି କ'ଣ ନା ସାତଟି କଥା ସେମାନେ ଚିନ୍ତା କରୁଛନ୍ତି ସବୁ ପୁରୁଷ ସ୍ତ୍ରୀ ଲୋକମାନେ ସମସ୍ତେ ବିଭିନ୍ନ ପ୍ରକାର କଥା କହୁଛନ୍ତି ଏହିଭଳି ଭାବରେ ତାକୁ ସମରି କରାଯାଇଛି ବା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି କ'ଣ କ'ଣ ନା କୃଷ୍ଣଙ୍କ ପାଇଁ ହିଁ ରୁକ୍ମିଣୀ ଦେବୀ ଅସେଇବ ନ ଅପରସ୍ୟ ଭାର୍ଯ୍ୟଇବ କେବଳ ଏ କୃଷ୍ଣଙ୍କର ହିଁ ସେ ଭାର୍ଯ୍ୟ ହେବ ଆଉ କାହାର ହେବେ ନାହିଁ ଆଉ ଗୋଟେ ଚିନ୍ତା କେତେ ଜଣ କରୁଛନ୍ତି ଯେ ଭାର୍ଯ୍ୟ ନ ତୁ ଭୋଗ୍ୟା ସେ ତାଙ୍କର ଭାର୍ଯ୍ୟ ହେବେ କେବଳ ଯେ ତାଙ୍କୁ ଭୋଗ କରିବା ପାଇଁ ରଖିବେ ତା ନୁହଁ ଭାର୍ଯ୍ୟ ହେବେ ତାଙ୍କର ପତ୍ନୀ ହେବେ ତାପରେ କ'ଣ ହେଉଛନ୍ତି ନା ରୁକ୍ମିଣୀ କେବଳ ଆଉ କେହି ନୁହଁ ତାଙ୍କର ଭାର୍ଯ୍ୟ ହେବା ପାଇଁ ଉପଯୁକ୍ତ ନୁହନ୍ତି କେବଳ ରୁକ୍ମିଣୀ ତାଙ୍କ ପାଇଁ ଭାର୍ଯ୍ୟ ହେବା ପାଇଁ ଉପଯୁକ୍ତ ତେଣୁ ସେ ଆଉ କେତେ ଜଣ କହୁଛନ୍ତି ଇଏ ନିଶ୍ଚିନ୍ତ ଭାବରେ ଏଇଟା ହେବା କଥା ଏବଂ ଏଇଟାକୁ ଏଇଟା ଅଲଗା ହେବା କଥା ନୁହଁ। ଭବିତୁ ମହରତି ହେବ ନ ତୁ ନା ଅର୍ହତି, ଏଇଟା ହେବା ପାଇଁ ଯୋଗ୍ୟ ତାଙ୍କର ପତ୍ନୀ ହେବା ପାଇଁ। ପଞ୍ଚମ ଭାବନା ହେଉଛି କ'ଣ, କେବଳ କୃଷ୍ଣ ଆଉ କେହି ନୁହନ୍ତି, ଅଶ୍ୱ ହେବ ନ ଅନ୍ୟ, ତାର ବିଭିନ୍ନ ପ୍ରକାର ଅର୍ଥ ଏଗୁଡ଼ି ଭାବରେ ରହିଛି। ଷଷ୍ଠ ନମ୍ବର ଧାରଣା ହେଉଛି କ'ଣ ନା, କେବଳ ରୁକ୍ମିଣୀ ପାଇଁ ଆଉ କାହା ପାଇଁ ସେ ନୁହନ୍ତି କୃଷ୍ଣ। ଭୈଷ୍ମ୍ୟା ଏବ ନ ଅପରସ୍ୟ, ଭୈଷ୍ମ୍ୟା କହିଲେ ବିଷ୍ଣୁଙ୍କର କନ୍ୟା, ବିଷ୍ଣୁଙ୍କ କନ୍ୟା ଯେଉଁ ରୁକ୍ମିଣୀ, ତାଙ୍କର ହିଁ କେବଳ ଆଉ କାହାର ସେ ହେଇପାରିବେ ନାହିଁ, ଏଭଳି ଭାବରେ ବିଭିନ୍ନ ବିଦର୍ଭବାସୀମାନେ ସବୁ କହୁଛନ୍ତି, ଓପନ୍ଲି କହୁଛନ୍ତି, ସେଇଠି ଶିଶୁପାଳ ଶୁଣୁଛି। ତେଣୁ ଆଉ କେତେ ଜଣ କହୁଛନ୍ତି ଯେ କୃଷ୍ଣ ସମ୍ୟକ୍ ହେବ ଉଚିତ ନ ତୁ ଈଷଦପି ଅନୁଚିତ, ପୂର୍ଣ୍ଣ ଭାବରେ ସେ ଉଚିତ ତାଙ୍କୁ ବିବାହ କରିବା ପାଇଁ, କୌଣସି ଅନୁଚିତତା ନାହିଁ ତାଙ୍କୁ ବିବାହ କରିବା ପାଇଁ, କିଛି ଅନୁଚିତତା ନାହିଁ। ଏଇଭଳି ଭାବରେ ସତ ପ୍ରକାର ଭାବ ସବୁ ବ୍ୟକ୍ତ କରିଛନ୍ତି ଆଚାର୍ଯ୍ୟମାନେ ଟୀକାରେ ଏଇଟା କହିଛନ୍ତି। ଏଇଭଳି ଭାବରେ ଆଲୋଚନା ଚାଲିଥିଲା ସେଠି ଧର୍ମନଗରରେ। ତେଣୁ ଏଠି କୁହାଯାଉଛି 39 ନମ୍ବର ଶ୍ଳୋକ କହୁଛନ୍ତି ଯେ ଏବଂ ପ୍ରେମ କଳାବନ୍ଧା ବଦନ୍ତି ସ୍ମ ପୁରୁକ ସହ କନ୍ୟା ଚାନ୍ତ ପୁରାତ ପ୍ରାଗାତ ଭଟ୍ଟେଇ ଗୁପ୍ତାମ୍ବି କାଳୟମ୍। କ'ଣ ଏଇଭଳି ଭାବରେ ସେସବୁ ଆଲୋଚନା ଚାଲିଛି, କେହି ସେଠି ଯିବା ପାଇଁ ଚାହୁଁନାହାନ୍ତି, ତଡ଼ିଲେ ମଧ୍ୟ କେହି ଯାଉନାହାନ୍ତି। ଆମେ ଯେମିତି ଜଗନ୍ନାଥ ମନ୍ଦିରରେ କଥା ଅଛି, ଜଗନ୍ନାଥ ମନ୍ଦିରରେ ଯଦି ଭିଡ଼ ହେବ ବର୍ତ୍ତମାନ ତ ଦର୍ଶନ ମିଳିବ, ଆଜିଠୁ ମଧ୍ୟ ନା 3 ତାରିଖ ଯଦି ଦର୍ଶନ ହେଇଥିବ, ଯେତେବେଳେ ଯାଇକିରି ପୁରା ଲାଷ୍ଟ ଗୃହକୁ ଯେ ପହଞ୍ଚିଯିବେ ଜଗନ୍ନାଥଙ୍କ ଗୃହକୁ, ସେଠିକି ସେଠି ଠିଆ ହେଇକିରି ସେଠି ଭଗବାନ ସବୁ ସ୍ତୁତି ସବୁ କରିବେ, ସେ ପୋଲିସ ଘଉଡ଼ାଇଲେ ମଧ୍ୟ ସେମାନେ ଯିବେ ନାହିଁ, କଣିକିଆ ହେଇକି ରହିକିରି ଇଏ କରିବେ। ଏଠି ମଧ୍ୟ ସେଇଭଳି ଭାବର ଅବସ୍ଥା। ଯାହା ହଉ, ଏବଂ ପ୍ରେମ କଳାବଦ୍ଧା ବଦନ୍ତି ସ୍ମ ପୂର୍ବକୋଶ କନ୍ୟା ଚାନ୍ଦ ପୁରା, ଏଇଭଳି ଭାବରେ ଯେତେବେଳେ ପୂର୍ବକୋଶ ବିଦର୍ଭବାସୀମାନେ ଏଇଭଳି ଆଲୋଚନା କରୁଛନ୍ତି କୃଷ୍ଣ ଏବଂ ରୁକ୍ମିଣୀ ଉପଯୁକ୍ତ ପତି ଏବଂ ପତ୍ନୀ, ଏଇଭଳି ଭାବରେ ଆଲୋଚନା କରୁଥିବା ସମୟରେ କନ୍ୟା ଚାନ୍ଦ ପୁରା ପ୍ରାଗାତ ଅନ୍ତପୁରରୁ କନ୍ୟା ରୁକ୍ମିଣୀ ବର୍ତ୍ତମାନ ଆସିଲେ, ଭଟ୍ଟେଇ ଗୁପ୍ତା ଅମ୍ବିକାଳୟମ୍, ଭଟ୍ଟେଇ ଗୁପ୍ତା ସବୁ ସୈନ୍ୟମାନଙ୍କ ଦ୍ୱାରା ଆବୃତ ହୋଇକିରି ତାଙ୍କର ବିଭିନ୍ନ ତାଙ୍କର ସଖୀମାନେ ତାଙ୍କର ମା ଅନ୍ୟମାନେ ସବୁ ସବୁ ଯାଇ ସହିତ ସେ ଗଲେ ଅମ୍ବିକାଳୟମ୍ ଦୁର୍ଗା ଦେବୀଙ୍କ ମନ୍ଦିରକୁ ଯାଉଛନ୍ତି। ବିରାଟ ସଭା ଆଗରୁ କହିଥିଲେ ବିରାଟ ସଭା ହେବ, ଏଇଟା ସବୁ ରହିଛି। ତେଣୁ ଏଇଭଳି ଭାବରେ ଯାଉଛନ୍ତି, ଶୋଭାଯାତ୍ରା ଚାଲିଛି, ସବୁ ରାଜାମାନେ ସବୁ ସତର୍କ ହୋଇ ରହିଛନ୍ତି, ସତର୍କ ହୋଇ ରହିଛନ୍ତି, କେତେବେଳେ ସବୁ ତାଙ୍କର ଭୟ ରହିଛି କୃଷ୍ଣ କାଳେ ହରଣ କରିବ, ସେଥିପାଇଁ ସମସ୍ତେ ଅସ୍ତ୍ରଶସ୍ତ୍ର ସହିତ ପ୍ରସ୍ତୁତ ହୋଇକି ରହିଛନ୍ତି। ତେଣୁ ଏଇଭଳି ଭାବରେ ଯାଉଛନ୍ତି, ରୁକ୍ମିଣୀ ଦେବୀ ଯାଇ ପହଞ୍ଚିଗଲେ, ଖାଲି ପାଦରେ ଯାଉଛନ୍ତି, ରଥ ବା ଅନ୍ୟ କେଉଁଥିରେ ଯାଉନାହାନ୍ତି, ଖାଲି ପାଦରେ ରୁକ୍ମିଣୀ ଦେବୀ ମୌନ ବ୍ରତ ଅବଲମ୍ବନ କରିକି ଯାଉଛନ୍ତି, ଦୁର୍ଗାଦେବୀଙ୍କ ମନ୍ଦିରକୁ ଯାଉଛନ୍ତି। ସେଇଠି କ'ଣ ହେଇଛି ନା, 46 ନମ୍ବର ଶ୍ଳୋକ କହିବ, ନମସ୍ୟେ ତୁ ଅମ୍ବିକେ ଅବିକ୍ଷଣ ସ୍ୱସନ୍ତାନ ଦୂତାଂ ଶିବାମ ଭୂୟାତ୍ ପତିର୍ମେ ଭଗବାନ କୃଷ୍ଣ ତଦନୁ ମୋଦତାମ। ଯଦିଓ ସେ ଯାଉଛନ୍ତି ଅମ୍ବିକା ଦେବୀଙ୍କର ପୁରା ଆରାଧନା କରିବା ପାଇଁ, କିନ୍ତୁ ଚିନ୍ତା କରୁଛନ୍ତି କୃଷ୍ଣଙ୍କୁ, କୃଷ୍ଣ କେମିତି ମୋର ପତି ହୁଅନ୍ତୁ, ଯେଭଳି ଗୋପୀମାନେ କାତ୍ୟାୟନୀ ବ୍ରତ କରିଥିଲେ, କାତ୍ୟାୟନୀ ପୂଜାରେ କହୁଥିଲେ, ସେଇଭଳି ଭାବରେ ନମସ୍ତେତ୍ ଏଇଭଳି ଭାବରେ ତାଙ୍କୁ ପ୍ରଣାମ କରୁଛନ୍ତି ବ୍ରାହ୍ମଣୀମାନେ। ଏହି ଶ୍ଳୋକଟି କହିଲେ ତାଙ୍କୁ କହିବା ପାଇଁ, ଉଚ୍ଚାରଣ କରିବା ପାଇଁ, ନମସ୍ତେତ୍ ତୁ ଅମ୍ବିକେ ଅବିକ୍ଷଣ, ମୁଁ ସବୁବେଳ ପାଇଁ ଆପଣଙ୍କୁ ପ୍ରଣାମ କରୁଛି, ସ୍ୱସନ୍ତାନ ଦୂତାଂ ଶିବାମ ଆପଣଙ୍କର ପତି ଏବଂ ସନ୍ତାନଙ୍କ ସହିତ ମୁଁ ଆପଣଙ୍କୁ ପ୍ରଣାମ କରୁଛି, ଭୂୟାତ୍ ପତିର୍ମେ ଭଗବାନ, ଭୂୟାତ୍ ଯେମିତି ମୋର ଭଗବାନ କୃଷ୍ଣ ତଦନୁମୋଦତାମ ସିଏ ମୋର ପତି ହୁଅନ୍ତୁ, ଏଇଟାକୁ ଅନୁମୋଦନ କରନ୍ତୁ। ଏଇଭଳି ଭାବରେ ଶ୍ଳୋକ ଯେଉଁ କହିଛନ୍ତି, ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି ଏମାନେ ସବୁ ଏଇ ଶ୍ଳୋକଟି ସେ ଯେଉଁ ବ୍ରାହ୍ମଣୀମାନେ ସବୁ ଆସିଛନ୍ତି ସେମାନେ ଏଇ ଶ୍ଳୋକଟିକୁ ରୁକ୍ମିଣୀଦେବଙ୍କୁ କହିଲେ ପ୍ରାର୍ଥନା କରିବା ପାଇଁ, ଉଚ୍ଚାରଣ କରିବା ପାଇଁ, ତେଣୁ ଏଇ ଶ୍ଳୋକଟି ସେ କହିଲେ। ତେଣୁ ଦୁର୍ଗାଦେବୀ ମଧ୍ୟ ଆଚାର୍ଯ୍ୟମାନେ କହୁ ବିଶ୍ୱନାଥ ଚକ୍ରପୀଠକୁ ଭଗବାନ ଦୁର୍ଗାଦେବୀ ମଧ୍ୟ ସେ ଉତ୍ତର ଦେଲେ, ସେ କହିଲେ ତାହା ହିଁ ହଉ, କୃଷ୍ଣ ତମର ପତି ହୁଅନ୍ତୁ, ଏଭଳି ଭାବରେ ଉଚ୍ଚାରଣ କଲେ ଦୁର୍ଗା ଦେବୀ। ତେଣୁ 39 ନମ୍ବର ଶ୍ଳୋକ କହୁଛନ୍ତି, ତସ୍ୟ ସ୍ତ୍ରିୟସ୍ଥ ପ୍ରଦଦୁ ଶେଷାଂ ଯୁଜୁଜୁରାଶିଷଃ ତାଭ୍ୟୋ ଦୈବ୍ୟୈ ନମଶ୍ଚକ୍ରେ ଶେଷାଂ ଚ ଜଗୃହୁ ବଧୁ। ବଧୁ ଶବ୍ଦ ଏଠି ବ୍ୟବହାର କରାଯାଇଛି ଏ ଶ୍ଳୋକରେ। ଭାଷାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି ଯେ ଯେଉଁ ସବୁ ଦୁର୍ଗା ଦେବୀଙ୍କୁ ସବୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରାଗଲା, ତାଙ୍କର ସେଇଠି ତାଙ୍କର ମ୍ୟାରେଜ୍ ହୋଇଗଲା, ତାଙ୍କର ବିବାହ ସେଇଠି ହୋଇଗଲା ବୋଲି ଆଚାର୍ଯ୍ୟ ଜଣେ କହୁଛନ୍ତି, ବଲ୍ଲଭାଚାର୍ଯ୍ୟ କହୁଛନ୍ତି। କୃଷ୍ଣ ସେଠିକି ଗୁପ୍ତ ଭାବରେ ଆସି ପହଞ୍ଚିଗଲେ, ଏଇଟା ଅଲକ୍ଷ୍ୟରେ, ଏଇଟା କେହି ଦେଖିନାହାନ୍ତି, ଅଲକ୍ଷ୍ୟରେ ଏସବୁ ହେଲା। ଏବଂ କୃଷ୍ଣ ରୁକ୍ମିଣୀଙ୍କର ବିବାହ ଭଗବାନ ଶିବଜୀ ଏବଂ ପାର୍ବତୀ କରାଇଲେ, ତେଣୁ ରୁକ୍ମିଣୀ, ତେଣୁ ସେଠି ଏ ବଧୁ ଶବ୍ଦ ବ୍ୟବହାର କରିଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ଏଇଭଳି ଭାବରେ ଯଦିଓ ପ୍ରକାଶରେ ହେଇନାହିଁ, ଏଇଟା ଗୁପ୍ତ ଭାବରେ ହେଇଛି, କୃଷ୍ଣ ରୁକ୍ମିଣୀଙ୍କୁ ବିବାହ କଲେ ବଧୁ ଶବ୍ଦରୁ ଏଇଠି ବଲ୍ଲଭାଚାର୍ଯ୍ୟ ତାଙ୍କ ଭାଷାରେ ଏଇଟା କହିଛନ୍ତି। ତେଣୁ ଏହିଭଳି ଭାବରେ ଯେଉଁ ହେଇଛି, ତାପରେ କୁହାଯାଉଛି ଯେତେବେଳେ ପୂଜା ସରିଲା ପରେ ଯେତେବେଳେ ସେ ଆସୁଛନ୍ତି, ସେହି ସମୟରେ କହୁଛନ୍ତି ଯେତେବେଳେ ପୂଜା ସରିଲା ପରେ ମନ୍ଦିରରୁ ବାହାରୁଛନ୍ତି, ଯିବେ ତାଙ୍କର ଗୃହକୁ ଯିବା କଥା, କିନ୍ତୁ ସେ ଲକ୍ଷ୍ୟ କରୁଛନ୍ତି କୃଷ୍ଣ କେଉଁଠି ଅଛନ୍ତି। ତେଣୁ ଗୋଟେ ଶ୍ଳୋକରେ କୁହାଯାଉଛି, ଶୈବ ଶନୈଶ୍ଚଳୟତି ଚଳପଦ୍ମ କୋଷୈ ପ୍ରାପ୍ତିଂ ତଦା ଭଗବତଃ ପ୍ରସମୀକ୍ଷମାଣା ଉତ୍ସାର୍ଯ୍ୟ ବାମକର ଯେଇ ଅଳକାନ ପାଙ୍ଗେଇ ପ୍ରାପ୍ତାନ୍ ହ୍ରିଏଚ୍ଛତ ନୃପାନ୍ ଦଦୃଶୁ ଅନୁତଂଚ। ଗୋଟେ ଶ୍ଳୋକ କେଉଁଠି ଅଛି, ଯାହା ହେଉ, ଏଇଟା ଯେଉଁ କହୁଛ ଶୈବଂ ଶନୈଶ୍ଚଳୟତି ଚଳପଦ୍ମ କୋଷୌ, ଯେତେବେଳେ ସେ ଆସୁଛନ୍ତି ସ ଏବଂ ଶନୈ ଧୀରେ ଧୀରେ ଆସୁଛନ୍ତି, ଚଳୟତି କିଭଳି ଆସୁଛନ୍ତି ନା ଚଳପଦ୍ମ କୋଷୌ, ତାଙ୍କର ପାଦପଦ୍ମ ଭଳି ରହି ବହୁତ ସୁନ୍ଦର ପାଦପଦ୍ମକୁ ରେ ଆସୁଛନ୍ତି। ପ୍ରାପ୍ତିଂ ତଦା ଭଗବତ ପ୍ରସମୀକ୍ଷମାଣା, ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ସେଇ ଚିନ୍ତାରେ ଆସୁଛନ୍ତି ଏବଂ ପ୍ରସମୀକ୍ଷମାଣା ଦେଖୁଛନ୍ତି କିଭଳି ନା ଉତ୍ସାର୍ଯ୍ୟ ବାମ କରାଯାଇ ଅଳକା ନ ପାଙ୍ଗେଇ, ତାଙ୍କର ଯେଉଁ ଅଳକା ତାଙ୍କର ଯେଉଁ କେଶ ରହିଛି ବାମ ହାତରେ ସେ କେଶକୁ ସଜାଡ଼ୁଛନ୍ତି, ଚକି ଉପରେ ପଡ଼ିଯାଇଛି ସେ, ତେଣୁ ଦେଖିବା ପାଇଁ କୃଷ୍ଣଙ୍କୁ ଦେଖିବା ପାଇଁ ଯେତେବେଳେ ହାତରେ ସେ କେଶକୁ ସଜାଡ଼ୁଛନ୍ତି, ପ୍ରାପ୍ତାନ୍ ହ୍ରିଏଚ୍ଛତ ନୃପାନ୍ ଦୃଶ୍ୟ ଅଚ୍ୟୁତଂଚ, ଯେତେବେଳେ ଦେଖିଲେ ସେହି ସମୟରେ ରାଜାମାନେ ସବୁ ମୋହ ହୋଇଗଲେ। ଆଉ ସବୁ ଶୋକଟି ଅଛନ୍ତି, ସେ ସବୁ ପଡ଼ିଗଲେ, ହଁ ତା ପର ଶ୍ଳୋକରେ କୁହାଯାଉଛି, କେଉଁଠି ସେ ଶ୍ଳୋକଟି ରହିଛନ୍ତି, ସବୁ ପଡ଼ିଗଲେ ତଳେ, ଏଇ ଶ୍ଳୋକରେ ଅଛି, ସେ 4-5 ଶ୍ଳୋକ ମିଶିକିରି ଅଛି ତ, ତେଣୁ କହୁଛନ୍ତି କେଉଁଠି ଶ୍ଳୋକ ସେ ଅଛନ୍ତି, ଯାଁ ବିକ୍ଷତ ପେତୁ, ହଁ 53 ଶ୍ଳୋକରେ କୁହାଯାଉଛି, ଯାଁ ବିକ୍ଷତେ ନୃପତ ନୃପତୟ ତଦୁ ଉଦାର ହାସ ଦୃଢ଼ାବଲୋକ ହୃତଚେତ ସ ଉଜ୍ଜିତା ସ୍ତ୍ରୀ ଉଜ୍ଜିତା ସ୍ତ୍ରା ପେତୁ କ୍ଷିତୌ ଗଜରଥାଶ୍ୱଗତା ବିମୁଢ଼ା ଯାତ୍ରା ଛଳେନ ହରଏ ଅର୍ପୟତିଂ ସୁସଭାମ। ଯେତେବେଳେ ତାଙ୍କ ମୁଖକୁ ଦେଖିଦେଲେ ସେହି ସମୟରେ କ'ଣ ହେଇଛି, ଯାଁ ବିକ୍ଷତେ ନୃପତୟ, ସବୁ ନୃପତିମାନେ ଯେଉଁ ଥିଲେ, ରାଜାମାନେ ସବୁ ଥିଲେ, କିଭଳି ଥିଲେ, ତାଙ୍କର ଉଦାର ହାସକୁ ଦେଖିଲେ, ଏବଂ ଭିଡ଼ାବଲୋକ ଲଜ୍ଜାରେ ଯେଉଁ ଅବଲୋକନ କରୁଥିଲେ ଏଇଟାକୁ ଦେଖିକିରି ହୃତଚେତ ସ ଉଜ୍ଜିତ ହାସ୍ତ୍ରା, ତାଙ୍କର ହୃଦୟ ହରଣ ହୋଇଗଲା, ଏବଂ ସେ ଯେଉଁ ଉଜ୍ଜିତ ହାସ୍ତ୍ରା କହିଲେ ଅସ୍ତ୍ରକୁ ଟେକିକି ଧରିଥିଲେ, କେତେବେଳେ କୃଷ୍ଣ ଆସିଲେ ତାଙ୍କୁ ଯୁଦ୍ଧ କରିବେ ବା ତାଙ୍କୁ ହତ୍ୟା କରିବେ ଏଇଭଳି ଭାବରେ ଧରିଥିଲେ, ସମସ୍ତେ ଆଟେନସନରେ ଥିଲେ, କିନ୍ତୁ ପେତୁ କ୍ଷିତୌ ଗଜରଥାଶ୍ୱଗତା ବିମୁଢ଼ା, ସେମାନେ କ'ଣ ହେଲେ ନା ଗଜ ବା କିଏ ଗଜ ଉପରେ ବା ହାତୀ ଉପରେ ଥିଲେ, କିଏ ଘୋଡ଼ା ଉପରେ ଥିଲେ, ତେଣୁ କ୍ଷିତୌ ତଳେ ପଡ଼ିଗଲେ ସବୁ, କ୍ଷିତୌ କହିଲେ ତଳେ ପଡ଼ିଗଲେ ସବୁ, ଗଜ ରଥା ଅଶ୍ୱ କିଏ ଗଜରେ ଥିଲେ ବା କ'ଣ ହାତୀରେ ଥିଲେ, କିଏ ରଥରେ ଥିଲେ, କିଏ ଅଶ୍ୱରେ ଥିଲେ, ଏମାନେ ସବୁ ବିମୁଢ଼ା ହୋଇକରି ସବୁ ପେତୁଖିତ ତଳେ ପଡ଼ିଗଲେ, ସବୁ ମୂର୍ଚ୍ଛା ହୋଇଗଲେ କେବଳ ତାଙ୍କ ରୂପ ଦେଖିକରି। ଏଇ ଶ୍ଳୋକର ଭାଷାରେ କୁହାଯାଉଛି ସେମାନେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ସେଇଟା, ଯେ ସେମାନେ ପ୍ରକୃତରେ ତାଙ୍କ ରୂପକୁ ଦେଖିପାରିଲେ ନାହିଁ। ତାଙ୍କର ଯେଉଁମାନେ କାମୀ ବ୍ୟକ୍ତି ସେମାନେ ଏଇ ଅପରାକୃତ ବସ୍ତୁ କେମିତି ଦେଖିବେ। ଅତ ଶ୍ରୀକୃଷ୍ଣ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁଠି, ଅତ ଶ୍ରୀକୃଷ୍ଣ ନାମ ଆଦି ନ ଭାବେ ଗ୍ରାହ୍ୟମିନ୍ଦ୍ରୀ, ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମର ଏ ପ୍ରାକୃତ ଇନ୍ଦ୍ରିୟ ଦ୍ୱାରା ତାଙ୍କୁ ଜାଣିପାରିବା ନାହିଁ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ରୁକ୍ମିଣୀଙ୍କର ସୁନ୍ଦର ରୂପ ଭଗବାନଙ୍କ ଅନ୍ତରଙ୍ଗ ଶକ୍ତିର ଏକତମ ପ୍ରକାଶ, ଅଭକ୍ତଗଣ ତାଙ୍କୁ ହୃଦୟଗମ କରିପାରନ୍ତି ନାହିଁ। ତେଣୁ ରୁକ୍ମିଣୀଙ୍କର ଗୋଟିଏ ପ୍ରକାଶ ଭଗବାନଙ୍କ ମାୟାଶକ୍ତିକୁ ଦର୍ଶନ କରି ବିଦର୍ଭରେ ସମବେତ ବୀର ରାଜାଗଣ କାମନା ଦ୍ୱାରା କ୍ଷୁଭୂତ ହୋଇଥିଲେ, ସେ ମୂର୍ଚ୍ଛା ହୋଇଯାଇଥିଲେ। ତେଣୁ ଏହିଭଳି ଭାବରେ ରୁକ୍ମିଣୀ ଦେବୀ ଆସି ପହଞ୍ଚିଗଲେ ଏବଂ ପହଞ୍ଚିକରି ସୁନ୍ଦର ବର୍ଣ୍ଣନା କରାଯାଇଛି, ଯାଇକି ପହଞ୍ଚିଗଲେ ଭଗବାନ ଯେଉଁ ରଥରେ ଅଛନ୍ତି ସେଇ ରଥକୁ ଯାଇ ପାଖରେ ପହଞ୍ଚିଗଲେ। ତେଣୁ ଭଗବାନ ତାଙ୍କର ସେସବୁ ତାଙ୍କର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରାଯାଉଛି, ଗୋଟିଏ ପରେ ଗୋଟିଏ ସୌନ୍ଦର୍ଯ୍ୟ ରହିଛି। ଏଇଭଳି ଭାବରେ ଯାଇ ପହଞ୍ଚିଗଲେ ଯେତେବେଳେ ସେ ରଥ ପାଖକୁ, ତାଙ୍କର ଗୃହକୁ ଯିବା ପାଇଁ ରାସ୍ତା ଅଲଗା କିନ୍ତୁ କୃଷ୍ଣ ଟିକେ ଅଲଗା ସ୍ଥାନରେ ଥିଲେ, ତେଣୁ ସେ ଆଉ ଗୃହ ରାସ୍ତାରେ ନ ଯାଇକି ଅନ୍ୟ ସ୍ଥାନ ଚାଲିଗଲେ। ତାଙ୍କର ସଖୀମାନେ ତାଙ୍କର ବହୁତ ଯେଉଁମାନେ ଉନ୍ନତ ମାନେ ତାଙ୍କଠାରୁ ଅଧିକ ରହିଛନ୍ତି କ'ଣ ବୟସ୍କା ସ୍ତ୍ରୀ ଲୋକମାନେ ସବୁ ସେମାନେ ତାଙ୍କୁ କହିଲେ ହଜା ହେବ ବୋଲି ଏଇଭଳି ଭାବରେ। ତେଣୁ ଯାଇ ପହଞ୍ଚିଗଲେ ଭଗବାନଙ୍କ ରଥ ପାଖରେ ପହଞ୍ଚିଗଲେ ଏବଂ ଭଗବାନ ମଧ୍ୟ ଅପେକ୍ଷା କରିଛନ୍ତି। ତେଣୁ ରୁକ୍ମିଣୀ ଦେବୀ ସେ ରଥ ଉପରକୁ ଆରୋହଣ କରିବା ପାଇଁ ଯେତେବେଳେ ଉଦ୍ୟମ କରୁଛନ୍ତି ଭଗବାନ ହାତ ଦେଖାଇଦେଲେ ରୁକ୍ମିଣୀ ତାଙ୍କ ହାତ ବଢ଼େଇଦେଲେ ଏବଂ ପ୍ରାଣୀ ଗ୍ରହଣ କଲେ, କରିକି ରଥ ଉପରକୁ ପଳାଇଗଲେ। ଏଇଭଳି ଭାବରେ ଏଇ ଅଧ୍ୟାୟଟି ବର୍ଣ୍ଣନା କରାଗଲା। ତେଣୁ ତା ପର ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଚଉବନ ଅଧ୍ୟାୟରେ, ଏଠି ମଧ୍ୟ ରହିଛି କ'ଣ 60 ଶ୍ଲୋକ ରହିଛନ୍ତି। ଆମେ ଚଉବନ ଅଧ୍ୟାୟରେ 60 ଶ୍ଲୋକ ରହିଛି ଆମେ ବର୍ଣ୍ଣନା କରିଥିଲେ, 53-60 ଯେଉଁ 8 ଶ୍ଲୋକ ଭଗବାନ ବିବାହ ଏଇଟାକୁ ଆମେ ବର୍ଣ୍ଣନା କରିଦେଇଥିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ରଥରେ ଆସିଗଲେ, ରୁକ୍ମିଣୀ ଦେବୀ ଆସିଗଲେ, ରଥ ଚାଳନା କଲେ ଏବଂ ଦ୍ରୁତଗତିରେ ରଥ ଚାଳନା କରୁନଥିଲେ, ଧୀରେ ଧୀରେ ଚାଳନା କରୁଥିଲେ। ତାଙ୍କର ଭଗବାନ କ'ଣ ଭୟ ଅଛି? ଏଠି ସିଦ୍ଧ ସ୍ୱାମୀ କହନ୍ତି ଚତୁଷ୍ପଞ୍ଚତମେ ତୁ ଜିତ୍ୱା ରାଜ୍ଞୋ ରିପକ୍ଷଦାନ ରୁକ୍ମିଣଙ୍କ ବିରୂପ୍ୟାଥ ବୈଷ୍ମ୍ୟା ପାଣି ପୁରେ ଗ୍ରହୀ। ଗୋଟିଏ ଶ୍ଳୋକରେ ସିଦ୍ଧ ସ୍ୱାମୀ ଏ ଅଧ୍ୟାୟକୁ ସଂକ୍ଷେପରେ କହିଦେଲେ, ଏ 54 ଅଧ୍ୟାୟରେ ଜିତ୍ୱା ରାଜ୍ଞୋ ଅରିପକ୍ଷଦାନ, ଯେତେ ଶତ୍ରୁପକ୍ଷରେ ରାଜାମାନେ ଥିଲେ ତାଙ୍କୁ ଜିତିକିରି ରୁକ୍ମିଣଙ୍କ ବିରୂପ୍ୟାଥ ରୁକ୍ମିଙ୍କୁ ବିରୂପ କରିଥିଲେ ଏବଂ ଭୈଷ୍ମ୍ୟା ପାଣି ପୁରେ ଅଗ୍ରହୀତ ଏବଂ ରୁକ୍ମିଣୀଙ୍କର ପାଣି ଗ୍ରହଣ କରିବେ, ତାଙ୍କର ଯାଇକିରି ଦ୍ୱାରକା ନଗରରେ ଯାଇକି ସେଠାରେ ପାଣି ଗ୍ରହଣ କରିବେ। ଏଇଟା ସଂକ୍ଷେପରେ ସୁଦ୍ଧ ସ୍ୱାମୀ କହୁଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଯାଇ ପହଞ୍ଚନ୍ତି ସେତେବେଳେ ସବୁ ବୀରମାନେ କହିଲେ କ'ଣ ହେଲା ଆମେ ସବୁ ସିଂହମାନେ ଅଛୁ, ଯେଉଁ ଜରାସନ୍ଧ ସିଂହ ମାନେ ଟାଇଟିଲ ଆମର ଗୁରୁଦେବଙ୍କର ନାମ ଥିଲା ଟିଡ଼ି ସିଂ, କ୍ଷେତ୍ରକୂଳ ସବୁ ସିଂହ, ତାଙ୍କ ସିଂହ ବାଘ ଏସବୁ ତାଙ୍କ ଟାଇଟିଲ ସବୁ ରହିଛି। ତେଣୁ ସବୁ ସିଂହ ସେମାନେ ଚିନ୍ତା କରୁଛନ୍ତି ଘୋଡ଼ ଟୋକାଟା ଆସିକିରି ଶିଆଳଟା ଆସିକିରି ଆମେ ସବୁ ସିଂହମାନ ସବୁ ଆମ ସିଂହ ମେଳରେ ନେଇଗଲା ଆମକୁ ଧିକ ଏଇଭଳି ଭାବରେ କହିକି ତାଙ୍କ ପଛରେ ଗୋଡ଼େଇଲେ। ତେଣୁ ଯାଦବମାନ ପକ୍ଷରେ ଗୋଟିଏ ଅକ୍ଷୁଣ୍ଡ ସୈନ୍ୟ ଆସିଥିଲେ, ଅଳ୍ପ ସୈନ୍ୟ ଆସିଥିଲେ, ବେଶୀ ଆସିନଥିଲେ, କିନ୍ତୁ ତାଙ୍କର ଯେଉଁ ସେନାପତିମାନେ ସେମାନେ ଆସିଥିଲେ ଯେଉଁଭଳି ଭାବରେ ସାତ୍ୟକୀ ଅକ୍ରୁର କୃତବର୍ମା ଶଙ୍କର୍ଷଣ ବା ଭଗବାନ ବଳରାମ ଏମାନେ ସବୁ ଆଦି ବୋଲେ ଆହୁରି ସବୁ ଅଛନ୍ତି, ଏମାନେ ସବୁ ଯଥୋତ୍ତର ଶ୍ରେଷ୍ଠ, ଗୋଟିଏ ପରେ ଗୋଟିଏ ଉନ୍ନତ ଯୋଦ୍ଧା ତାଙ୍କ ନାମ ସବୁ ବର୍ଣ୍ଣନା କରାଯାଇଛି। ଏଭଳି ଭାବରେ ସେମାନେ ଆସିକରି ଏମାନେ ସବୁ ଆସୁଛନ୍ତି ଯେଉଁ ଯୁଦ୍ଧ କରିବା ପାଇଁ, ସବୁ ରାଜାମାନେ ଆସିଛନ୍ତି, ସବୁ ଅଧିକାଂଶ ରାଜା ସବୁ ବହୁତ ରାଜା ବର୍ଣ୍ଣନା କରାଯାଇଛି, ସହସ୍ରଶହ ବୋଲି କୁହାଯାଏ, ହଜାର ହଜାର ରାଜା ସବୁ ଆସିଥିଲେ, ହଜାର ହଜାର, କିନ୍ତୁ ଏମାନେ ଅଳ୍ପ ସଂଖ୍ୟକ ରହିଛନ୍ତି, କିନ୍ତୁ ସେମାନେ ବଳରାମଙ୍କର ସୈନ୍ୟମାନେ ତାଙ୍କୁ ଇଏ କଲେ, ବାଧା ଦେଲେ। ଯେତେବେଳେ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି, ସେମାନେ ଯଦିଓ ବହୁତ ଅସ୍ତ୍ର ପ୍ରେରଣ କଲେ କିନ୍ତୁ ଯାଦବମାନଙ୍କ ପାଖରେ କିଛି ଅସୁବିଧା ହେଲାନି, ତା'ର ଯାଦବ ମାନେ ଯେତେବେଳେ ହସ୍ତ ଛାଡ଼ିଲେ ସେତେବେଳେ ସବୁ ମୃତ୍ୟୁବରଣ କରିବା ପାଇଁ ଆରମ୍ଭ କଲେ। ଗଜ ହସ୍ତ ସବୁ 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 କଟିଗଲା, ସବୁ ରଥ ସବୁ ଭାଙ୍ଗିଗଲା। ଏସବୁ ହେଇକିରି ସବୁ ରାଜାମାନେ କେତେଜଣ ରାଜା ମୃତ୍ୟୁବରଣ କଲେ ଯେତେବେଳେ, ସେତେବେଳେ ଜରାସନ୍ଧ ପ୍ରଥମେ ପଳେଇଲା, ଭାବ ଭାବ କହିଥିଲେ ଆଗ ସିଏ ପଳେଇଗଲେ, ତାର ସବୁ ରହିଛି ରହି 17 ଥର ସେ ହାରିଛନ୍ତି ସିଏ। ତେଣୁ କହିଲେ ବର୍ତ୍ତମାନ କାଳ ଅନୁକୂଳ ନ, ପଳେଇ ଯାଅ ପଳେଇ ଚାଲ କହିକି ସବୁ ରାଜାମାନେ ମୁଖ୍ୟ ମୁଖ୍ୟ ରାଜାମାନେ ସବୁ ପଳେଇଗଲେ। ବହୁତ ରାଜା ସେଠି ମୃତ୍ୟୁବରଣ କଲେ, ସୈନ୍ୟମାନେ ମଧ୍ୟ ମୃତ୍ୟୁବରଣ କଲେ। ଏବଂ ଏ କଥା ଦେଖିକିରି ଶିଶୁପାଳ ଚିନ୍ତା କରୁଥିଲେ, ମୁଁ ବିଷ ଖାଇକି ଆତ୍ମହତ୍ୟା କରିବି। ତେଣୁ ଭୀଷ୍ମକ ତାଙ୍କୁ ବହୁତ ଆଶ୍ୱାସନ ଦେଲେ। ଆମର ଶ୍ରୀଶ୍ରୀମଦ ରାଧାକୁନ୍ଦ ସେ ମହାରାଜ କହନ୍ତି, ତାଙ୍କ ନିଜର କଥାକୁ ବର୍ଣ୍ଣନା କଲେ, କାହିଁକି ଚିନ୍ତା କରୁଛନ୍ତି, ଆପଣ ଚା ପିଅନ୍ତୁ। ମୁଁ 17 ଥର ହାରିଥିଲି, କିନ୍ତୁ 18 ଥର ମୁଁ ତାଙ୍କୁ ହରେଇଲି। ଏଇଭଳି ଭାବେ ତାଙ୍କୁ ଆଶ୍ୱାସନ ଦେଲା ପରେ ସବୁ ରାଜାମାନେ ଆଉ କୌଣସି ଆଶା ନ ଦେଖିକିରି ଫେରିଯିବା ପାଇଁ ଚିନ୍ତା କଲେ। କିନ୍ତୁ ଫେରିଯିବା ସମୟରେ, ସେହି ସମୟରେ ଜରାସନ୍ଧ ତାଙ୍କୁ ଏଭଳି ସାନ୍ତ୍ୱନା ଦେଲେ। ତେଣୁ ସେହି ସମୟରେ ରୁକ୍ମୀ ଏଇ ଶପଥ ନେଲେ। ରୁକ୍ମୀ କହିଲେ କ'ଣ, ବହୁତ ସୁନ୍ଦର ଭାବରେ ଶୋକଟି ଅଛନ୍ତି, ସେ କହୁଛନ୍ତି ରୁକ୍ମିଣୀ, ରୁକ୍ମୀ ଏଭଳି ଭାବରେ କ୍ରୋଧ ପ୍ରକାଶ କରୁଥିଲେ, ସେ ଆଉ କ୍ରୋଧାତ୍ ବୋଧି ସମୂହ ସମହାସ୍ପତି ବିଭ୍ରମସ୍ପତି ଭଂସା ବୁଦ୍ଧିନାଶ ବୁଦ୍ଧି ନଷ୍ଟ ହୋଇଯାଏ। ସବୁ ରାଜାମାନେ ଯେତେବେଳେ ହାରିଗଲେ, ଇଏ ଚିନ୍ତି ଏକୁଟିଆ ଗୋଟିଏ ଏକୋଇନି ସୈନ୍ୟ ଧରିକି ଚାଲିଲେ କୃଷ୍ଣଙ୍କ ସହିତ ଯୁଦ୍ଧ କରିବା ପାଇଁ। ତେଣୁ ସେ ପ୍ରତିଜ୍ଞା କଲେ, ସେମାନେ ଯିବା ପୂର୍ବରୁ, ରାଜାମାନେ ଫେରିଯିବା ପୂର୍ବରୁ ତାଙ୍କର ଦେଶକୁ ତାଙ୍କ ସାମ୍ନାରେ ପ୍ରତିଜ୍ଞା କଲେ, ରୁକ୍ମୀ ଅମର୍ଷି ସୁସଂଗ୍ରବ୍ଧ ଶୁଣତାଂ ସର୍ବଭୂଭୁଜାମ ପ୍ରତିଜ୍ଞେ ମହାବାହୁ ଦଂଶିତ ଶସ୍ରାସନ। ତେଣୁ ରୁକ୍ମୀ ଅମର୍ଷି ଏଇ ଯେଉଁ ଭାବରେ କ୍ରୋଧ ପ୍ରକାଶ କରିକି ସୁସଂଗ୍ରବ୍ଧ ଅତ୍ୟନ୍ତ କ୍ରୋଧରେ ଶୁଣତାଂ ସର୍ବଭୂଭୁଜାମ ସର୍ବ ରାଜାମାନଙ୍କ ସହିତ ସେମାନେ ଶୁଣୁଥିଲା ଭଳିଆ କହିଲେ, କହିଲେ ପ୍ରତିଜ୍ଞେ ମହାବାହୁ ଦଶିତଂ ଶସ୍ରାସନ। ତାଙ୍କର କ'ଣ ସର ଇତ୍ୟାଦି ଧନୁସର ଇତ୍ୟାଦି ଦେଖିକି ଉତ୍ତୋଳନ କରିକି କହିଲେ, ପ୍ରତିଜ୍ଞା କଲେ, ସମସ୍ତଙ୍କୁ ଦେଖେଇକିରି କ'ଣ ପ୍ରତିଜ୍ଞା କଲେ, ନା ଅହତ୍ୱା ସମରେ କୃଷ୍ଣ ଅପ୍ରତ୍ୟୁହ୍ୟ ଚ ରୁକ୍ମିଣୀ କୁଣ୍ଡିନଂ ନ ପ୍ରବେକ୍ଷାମି ସତମ ଏତ ବ୍ରବିମ୍ବ। ଏଇଭଳି ଭାବରେ କହିଲେ, ସରସ୍ୱତୀ ବି ରହିଛନ୍ତି ନା, କଣ୍ଟ୍ରୋଲ କରୁଛନ୍ତି। ତେଣୁ ସେ କହିଲେନି ମୁଁ ହତ୍ୟା କରିବିନି, ସେ କହିଲେ ଅହତ୍ୱା ମୁଁ ତାଙ୍କୁ ହତ୍ୟା କରିବି ନାହିଁ, ଯଦି ମୁଁ ତାଙ୍କୁ ହତ୍ୟା ନ ଅହତ୍ୱା ସମରେ କୃଷ୍ଣ, ମୁଁ ଯଦି ସମରରେ କୃଷ୍ଣଙ୍କୁ ଯଦି ହତ୍ୟା ନ କଲି, ଅପ୍ରତ୍ୟୁହ୍ୟ ରୁକ୍ମିଣୀ, ରୁକ୍ମିଣୀକୁ ଫେରେଇ ଆଣିବି ବୋଲି କହିଲେ ନାହିଁ, ଯଦି ମୁଁ ରୁକ୍ମିଣୀକୁ ଫେରେଇ ନ ଆଣିବି ବୋଲି କହିଲେ, ତାଙ୍କର କଥାକୁ ସତ୍ୟ କଲେ ସରସ୍ୱତୀ ଦେବୀ। କୁଣ୍ଡିନ ନ ପ୍ରବେକ୍ଷା ଆମେ କୁଣ୍ଡିନ ମୁଁ ପ୍ରବେଶ କରିବି ନାହିଁ, ପ୍ରକୃତ ସେ କୁଣ୍ଡିନକୁ ଆସିଲେ ନାହିଁ, ଆସିକିରି ସତ୍ୟ ମେତ ଦ୍ରବିମିବ, ମୁଁ ଏଇଟା ସତ୍ୟ କରି କହୁଛି, ଆପଣ ମାଆମାନଙ୍କୁ ସତ୍ୟ କରି କହୁଛି। ଏଇଭଳି ଭାବରେ କହି ସେ ଚାଲିଲେ, ଗୋଟେ ଅକୁଣି ସୈନ୍ୟ ଧରିକି ଚାଲିଲେ, ଏବଂ ରାଜାମାନେ ସବୁ ମଧ୍ୟ ପଳେଇଗଲେ, ଆଉ କେହି ଲେଣି। ଭୀଷ୍ମଙ୍କୁ ମଧ୍ୟ କିଛି କହିଲେ ନାହିଁ, ଯେଉଁ ରୁକ୍ମୀକୁ ମଧ୍ୟ କିଛି ବାଧା ଦେଲେ ନାହିଁ, କିଛି କହିଲେ ନାହିଁ। ତେଣୁ ସେ ଗଲେ ଯାଇକିରି, ବହୁତ ଦ୍ରୁତ ଗତିରେ, ବଳରାମ ସେଇଠି ଅଛନ୍ତି, କିନ୍ତୁ ବଳରାମକୁ ଆଭଏଡ଼ କରିକି ସେ ଗଲେ, ବଳରାମ ଦେଖିନାହାନ୍ତି, ବଳରାମ ବାଧା ଦେଇଥାନ୍ତେ, ଅନ୍ୟ ରାଜାମାନଙ୍କୁ ଯେଭଳି ବାଧା ଦେଲେ ସେଭଳି ବାଧା ଦେଇଥାନ୍ତେ। ଆଚାର୍ଯ୍ୟ ଜଣ ଟିକାରେ କହୁଛନ୍ତି, ତାଙ୍କୁ ଆଭଏଡ଼ କରିକି ଚାଲିଗଲେ କୃଷ୍ଣ ପାଖକୁ, ବହୁତ ଜୋରରେ କହିଲେ ତିଷ୍ଠ ତିଷ୍ଠ, ଏଇଭଳି ଭାବରେ ତାଙ୍କୁ କହୁଛନ୍ତି। 22 ନମ୍ବର ଶ୍ଳୋକ କୁହାଯାଉଛି, ଗୋପାଳ ଇଏ ବଡ଼ ଟୋକା, ଇଏ କ'ଣ, ଅଧ୍ୟାହଂ ନିଷିଦ୍ଧେଇ ବାଣୀ ଗୋପାଳସ୍ୟ ସୁଦୃ ମତେ ନେସେ ବୀର୍ଯ୍ୟ ମଦଂ ଜେନ ସୋସା ମେ ପ୍ରସଭଂ ଘୃତା। ଏଇଭଳି ଭାବରେ ଗାଳି କରି କରିକି କୃଷ୍ଣଙ୍କୁ ଗାଳି ଗାଳି କରିକି ଯାଉଛନ୍ତି, ଖୁବ ଦ୍ରୁତ କଥା, ଅଧ୍ୟାହଂ ନିଷିଦ୍ଧେଇ ବାଣୀ, ବହୁତ ତୀକ୍ଷ୍ଣ ଭାବରେ, ଯେମିତି ଆମେ ସୁନ୍ଦର ସକାଳେ ପ୍ରଭୁ ସୁନ୍ଦର ଭାବରେ କହୁଥିଲେ ଭୀଷ୍ମଦେବଙ୍କ ନିଷିଦ୍ଧ ବାଣୀ, ଶିର ବିଶିକ ହତ ଅତତାଇ ନେମେ ଯେଉଁ କହୁଥିଲେ, ବହୁତ କ'ଣ ବହୁତ ତୀକ୍ଷ୍ଣ ବାଣରେ ମୁଁ ତାଙ୍କୁ ହତ୍ୟା କରିବି, ଅଧ୍ୟାହ ଗୋପାଳ ଅସୁଦୁର ମତେ। ସେମାନେ ରାଗିଲେ କୃଷ୍ଣଙ୍କୁ ଗୋପାଳ ବୋଲି କହନ୍ତି, ଏମାନେ କ୍ଷତ୍ରିୟ, ଯଦିଓ କୃଷ୍ଣ ମଧ୍ୟ କ୍ଷତ୍ରିୟ, ଯେଉଁ ବସୁଦେବଙ୍କ ପୁତ୍ର, କିନ୍ତୁ ସେଠି କହିବେ ଗୋପାଳ କହିବେ, ନେସିଏ ବୀର୍ଯ୍ୟ ମଦଂ ଜେନ, ତାହାଙ୍କର ଯେଉଁ ବୀର୍ଯ୍ୟ ରହିଛି ସେଇଟାକୁ ମୁଁ ନଷ୍ଟ କରିଦେବି, ସ୍ୱସ୍ୱାମୀ ପ୍ରସବଂ ଘୃତା, ମୋର ସ୍ୱସ୍ୱାହା କହିଲେ ମୋର ଭଉଣୀକୁ ନେଇଯାଇଛନ୍ତି ଜବରଦସ୍ତି, ମୁଁ ତାଙ୍କୁ ଏଇଭଳି ଭାବରେ ଇଏ କରିବି। ତେଣୁ ଯେତେବେଳେ ତିଷ୍ଠ ତିଷ୍ଠ ଏଇଭଳି ଭାବରେ କହିଲେ ଭଗବାନ ରହିଗଲେ। ତେଣୁ ଯେତେବେଳେ ରୁକ୍ମିଣୀ ଯେଉଁ ବିଭିନ୍ନ ପ୍ରକାର ସ୍ୱର ମାରିକିରି କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କଲେ, ଭଗବାନ ତାଙ୍କୁ ପ୍ରତିସର ମାରିକି ତାଙ୍କ ସବୁ ଧନକୁ ସବୁ ଭାଙ୍ଗିଦେଲେ, ସବୁ ହତ୍ୟା କରି ସବୁକୁ ଇଏ କରିଦେଲେ, ନଷ୍ଟ କରିଦେଲେ। ଆଉ କିଛି ଯେତେବେଳେ ନ ରହିଲା ସେତେବେଳେ ତାଙ୍କର ରଥ ମଧ୍ୟ ପଡ଼ିଗଲା ତଳେ, ସେମାନେ ସବୁ ହତ୍ୟା କରିଦେଲେ। ଏଇଭଳି ଭାବରେ ସେ ତଳକୁ ଡେଇଁଲେ, ଗୋଟେ ଖଡ଼ଗ ଧରିକିରି, ଖଡ଼ଗ ଧରିକିରି କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆସିଗଲେ। ଏବଂ ଭଗବାନ ମଧ୍ୟ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ବସିଲେ, ଭଗବାନ ସହିତ କ'ଣ ସେ ଯୁଦ୍ଧ କରିବେ। ତେଣୁ ଇଏ କ'ଣ ହେଲା ନା, ଭଗବାନ ତାଙ୍କୁ ବାନ୍ଧି ପକାଇଲେ, ତାଙ୍କ ଖଡ଼ଗକୁ ଅକ୍ତିଆର କରିକିରି ତାଙ୍କୁ ବାନ୍ଧି ପକାଇଲେ, ଗୋଟେ ବସ୍ତ୍ରରେ ବାନ୍ଧି ପକାଇକିରି ତାଙ୍କର ବେକରେ ସେଟାକୁ ଗଣ୍ଠି ଭଳିଆ ପକାଇକିରି ଧରିକିରି ତାଙ୍କୁ ହତ୍ୟା କରିବା ପାଇଁ ବସିଥିଲେ। ହତ୍ୟା କରିବା ପାଇଁ ଯେତେବେଳେ ବସିଥିଲେ, ରୁକ୍ମିଣୀ ଦେବୀ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ଭଗବାନ ପାଦ ପଦ୍ମଙ୍କୁ ଧରି ପକାଇଲେ, କ୍ଷମା କରନ୍ତୁ ଏଇଭଳି ଭାବରେ କହିଛନ୍ତି। ତେଣୁ ଭଗବାନ କ'ଣ କଲେ, ତାକୁ ବାନ୍ଧିକିରି ତାର ତାଙ୍କର ଯେଉଁ ମସ୍ତକର କେଶ ସବୁ ରହିଛି, କେଶ ତାକୁ ସବୁ ମୁଣ୍ଡନ କଲେ, ଏଭଳି ଭାବରେ କଲେ ଯେମିତି ଅସୁନ୍ଦର ଦେଖାଯିବେ, ଠାଏ ଠାଏ କରିକି ସବୁ ଏଭଳି ଭାବରେ, ଯେମିତି ତାଙ୍କର ଶରୀରରୁ ରକ୍ତ ବାହାରିଲା ସବୁ ଏଭଳି ଭାବରେ ମୁଣ୍ଡନ କଲେ ଯେମିତି ତାଙ୍କର ଆଉ ସେ ସ୍ଥାନରେ ଆଉ କେଶ ଆସିବ ଉପୁଜିବ ନାହିଁ, ମୂଳରୁ ଖଣ୍ଡନ କରିଦେଲେ, ତେଣୁ ରକ୍ତ ସବୁ ବାହାରିଲା ସେଠୁ। ଏଇଭଳି ଭାବରେ ଯେତେବେଳେ କଲେ, ରୁକ୍ମିଣୀ ଦେବୀ କ୍ରନ୍ଦନ କରୁଛନ୍ତି, ରୁକ୍ମିଣୀ ଏଇ ଅବସ୍ଥାରେ ରହିଛନ୍ତି, ସେତେବେଳେ ଆସି ପହଞ୍ଚିଗଲେ ବଳରାମ। ବଳରାମ ବହୁତ ସୁନ୍ଦର ଭାବରେ ସବୁ ବୁଝେଇଛନ୍ତି, ବହୁତ ସୁନ୍ଦର ଶ୍ଳୋକ ସବୁ ରହିଛନ୍ତି। ଯେଉଁ ରୁକ୍ମିଣୀ ଦେବୀଙ୍କର ଯେଉଁ ଥିଲା ଶୋକ, ଯେମିତି ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା ଭୀଷ୍ମଙ୍କର ପ୍ରବଚନରେ, ସେଇଭଳି ଭାବରେ ରୁକ୍ମିଣୀ ଦେବୀଙ୍କର ଶୋକକୁ ଦୂର କଲେ ଭଗବାନ ବଳରାମ। ମୋତେ କାହିଁକି ହସ ଲାଗୁଛି ନା, ଏଠି ବହୁତ ସୁନ୍ଦର ଭାବରେ ଶୋକ କହିବେ ବୁଝେଇବେ, କିନ୍ତୁ ନିଜେ ରୁକ୍ମିଣୀକୁ ହତ୍ୟା କରିବେ, ପରେ ଆସିବ। ଏଇଭଳି ଭାବରେ କୃଷ୍ଣଙ୍କୁ ଗାଳି ଦେବେ, ତମେ ତମର ବନ୍ଧୁ ସିଏ ଯେତେ ଯାହା କଲେ ବି ତାଙ୍କୁ ଆମେ ଏଇଭଳି ଅପମାନ କରିବା କଥା ନୁହଁ, କେତେଙ୍କୁ ଏଭଳି ଅପମାନ କରେ ମାନେ ତାଙ୍କର ମୃତ୍ୟୁ ଭଲ। ଭଗବତ ଗୀତାରେ ଭଗବାନ କହିଲେ ସେମାନେ ଅପମାନ ସହିପାରିବେ, ମୃତ୍ୟୁ ବରଂ ସେ ସହିପାରିବେ, ମୃତ୍ୟୁ ଅପମାନ ସହିପାରିବେ ନାହିଁ। ବହୁତ ସୁନ୍ଦର ଶୋକ ରହିଛି ଭଗବତ ଗୀତାରେ। ତେଣୁ ଏହିଭଳି ଭାବରେ ବଳରାମ ମଧ୍ୟ କୃଷ୍ଣଙ୍କୁ ଗାଳି କଲେ, ପୁଣି ରୁକ୍ମିଣୀଙ୍କୁ କହିଲେ, ଏ କ'ଣ ତୁମ ପାଇଁ ଚିନ୍ତା କରୁଛ, ପ୍ରକୃତରେ କିଏ କାହାର, ଆତ୍ମା ସମେତ ଜ୍ଞାନ ପ୍ରଦାନ କଲେ। ଏଇଭଳି ଭାବରେ ବହୁତ ସୁନ୍ଦର ଶ୍ଳୋକ ସବୁ ରହିଛନ୍ତି। ଆର ଆଉ ଗୋଟେ ଗୋଟେ ଅର୍ଥ ସବୁ ରହିଛି, ସରସ୍ୱତୀ ସେ ଦେବୀ ସେ ଅର୍ଥ ସବୁ କରିଛନ୍ତି, ତେଣୁ ଆମେ ଆଉ ଏତେ କହିବା ନାହିଁ। ଯେଉଁ ବଳରାମ ଯେଉଁ ତାଙ୍କୁ ସାନ୍ତ୍ୱନା ଦେଲେ, ସେ ଗୋଟେ ଦୁଇଟା ଶ୍ଳୋକ କହି ଆମ କଥାକୁ ବିଶ୍ରାମ ଦେବା। ତେଣୁ ଏଠି କୁହାଯାଉଛି, ବତିଶ ନମ୍ବର ଶ୍ଳୋକ, ବଳରାମ ତାଙ୍କୁ ସବୁ ବୁଝେଇବେ, ବୁଝେଇଲା ପରେ ରୁକ୍ମିଣୀ ଦେବୀଙ୍କର ଶୋକ ଦୂର ହେବ, ନହେଲେ ଶୋକ ଦୂର ହେଉନଥିଲା। ଦଶଚାପତତ ଖଡ଼ଗଂ ତିଳ ସଚର୍ମ ଚେ ଶୁଭି ଛିତ୍ୱା ସୀମା ଦଧେ ତିଗ୍ମଂ ରୁକ୍ମିଣଂ ହନ୍ତୁମୁଦ୍ୟତ। ଯେଉଁ ହତ୍ୟା କରି ବସିଥିଲେ ସେତେବେଳେ ରୁକ୍ମିଣୀ ଦେବୀ ପ୍ରାର୍ଥନା କରିବାରୁ ତାଙ୍କୁ କେବଳ ବାନ୍ଧିକିରି ଏଇଭଳି ଭାବେ ତାଙ୍କୁ ବିରୂପ କରିଦେଲେ। ବିରୂପ କରିଦେଲା ପରେ ଯେତେବେଳେ ସେ କ୍ରନ୍ଦନ କରୁଛନ୍ତି, ସେତେବେଳେ ବଳରାମ ଆସି ତାଙ୍କୁ ସବୁ ବୁଝାଉଛନ୍ତି। ବହୁତ ଶ୍ଳୋକ ରହିଛନ୍ତି, ଆମେ ଗୋଟେ ଦୁଇଟା ଶ୍ଳୋକକୁ ପାଠ କରିବା। ବହୁତ ସୁନ୍ଦର ଶ୍ଳୋକ ଗୋଟେ ରହିଛନ୍ତି, ସଇଁତିରିଶ ଶ୍ଳୋକରେ କହୁଛନ୍ତି ଯେ, ଅସାଧ୍ୱିଦଂ ତ୍ୱୟା କୃଷ୍ଣ କୃତ ମତ୍ସଦ ଜୁଗୁପ୍ସିତଂ ଭପନଂ ସ୍ମଶ୍ରୁକେଶାନଂ ବୈରୂପ୍ୟଂ ସୁହୃଦୋବଧ। କୃଷ୍ଣଙ୍କୁ ଗାଳି ଦେଉଛନ୍ତି ଆର ବହୁତ ବାହାର ତ ସବୁ ରହିଛି, ଆମେ ପରେ ଆଲୋଚନା କରି ସକାଳେ ଆମର ସବୁ ଆଲୋଚନା ଚାଲିବ ଏସବୁ ଶ୍ଳୋକ। ଭଗବାନ କହୁଛନ୍ତି ବଳରାମଙ୍କୁ, ତମେ ଅସାଧୁ ଇଦଂ ତୁହା କୃଷ୍ଣ, କୃଷ୍ଣ ତମେ ଯାହା କଲ ଏଇଟା ଠିକ୍ କଲ ନାହିଁ, ଅସାଧୁ କାର୍ଯ୍ୟ କରିଛ। କୃତମ ଅସତ୍ ଜୁଗୁପ୍ସିତମ୍, ଏ ନିନ୍ଦନୀୟ କାର୍ଯ୍ୟ କଲ। ବପନମ ସ୍ମଶ୍ରୁକେଶାନା ବୈରୂପ୍ୟମ ସୁହୃଦବଦ୍ଧ, ଆମର ନିଜର ସୁହୃଦ ସିଏ ସଳା ହେବେ, ଭଗବାନଙ୍କର ଶାଳକ ହେବେ, ତାଙ୍କର ଯେଉଁ ମସ୍ତକକୁ ଏଭଳି ଭାବରେ ମୁଣ୍ଡନ କଲେ ଶ୍ମଶୁ କେଶାନା କେବଳ କେଶ ମୁଣ୍ଡନ କଲେ ତାହା ନୁହଁ, ଶ୍ମଶୁ ମଧ୍ୟ ତାଙ୍କ ଦାଢ଼ିକୁ ମଧ୍ୟ କଲେ ଏବଂ ବିରୂପ ଭାବରେ କଲେ। ତେଣୁ ଏଇଟା ତାଙ୍କର ବଧ ଭଳି ହେଇଗଲା, ଏଇଟା ତୁମର କରିବା କଥା ନଥିଲା। ଏଇଭଳି ଭାବରେ ସବୁ କହିକିରି ତାପରେ ରୁକ୍ମିଣୀକୁ ମଧ୍ୟ କହିବେ, ତୁମେ କାହିଁକି ଚିନ୍ତା କରୁଛ, ତୁମର ଇଏ ତୁମେ କହୁଛ ତୁମର ଭାଇ ବୋଲି ଇଏ ତୁମର ସ୍ୱାମୀକୁ ହତ୍ୟା କରିଥାନ୍ତେ, ଏଇଟା ଠିକ୍ ତାଙ୍କୁ ତୁମେ ରକ୍ଷା କରିବା ପାଇଁ ଚାହୁଁଛ, ଏଇଟା ଠିକ୍ ଅଛି। ଏଇଭଳି ଭାବରେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ସବୁ ପ୍ରଦାନ କରିବେ। ତେଣୁ 47 ଶ୍ଲୋକରେ କହୁଛନ୍ତି ଯେ ଜନ୍ମାଦୟସ୍ତୁ ଦେହସ୍ୟ ବିକ୍ରିୟାନାତ୍ମନ କ୍ୱଚିତ୍ କଳାନାମ ଏବଂ ନୈବେନ୍ଦୋ ମୃତ୍ତି ହସ୍ୟ କୁହୁରିବ। ଯେମିତି ଆମେ ଦେଖୁଛେ ଚନ୍ଦ୍ର, ଆଜି ହେଉଛି ସପ୍ତମୀ ନା କେଉଁ ତିଥି ଆଜି, ଏ ଯେଉଁ ରହିଛି ଚନ୍ଦ୍ର କଳା ବଢ଼ୁଛି କମୁଛି, ଏଭଳି ଭାବରେ ଅମାବାସ୍ୟା ପୂର୍ଣ୍ଣିମା ହେଉଛି, କିନ୍ତୁ ଚନ୍ଦ୍ରର ମୃତ୍ୟୁ ହେଉନାହିଁ, କଳା କେବଳ ହ୍ରାସ ହେଉଛି। ସେହିଭଳି ଭାବରେ ଜନ୍ମାଦୟସ୍ତୁ ଦେହସ୍ୟ, ଏଇ ଯେଉଁ ଆମେ ଶରୀର ପ୍ରାପ୍ତ ହୋଇଛେ, ଦେହ ପ୍ରାପ୍ତ ହୋଇଛେ, ଜନ୍ମ ହେଉଛି, ବୃଦ୍ଧି ଲାଭ କରୁଛି, 6 ପରିବର୍ତ୍ତନ ରହିଛି ଏବଂ ଅନ୍ତିମରେ ହେଉଛି ମୃତ୍ୟୁ, ଏଇଟା ବିକ୍ରିୟା ନା ଆତ୍ମାନ କରୁଛି, କିନ୍ତୁ ଆତ୍ମାର କୌଣସି ବିକ୍ରିୟା ନାହିଁ। ଆତ୍ମା ନ ଯାଏତେ ମିଳିତେ ବା କଦାଚିତ, ଏଭଳି ଭାବରେ ଆତ୍ମା ସମ୍ବନ୍ଧୀୟ ସାଂଖ୍ୟ ଯୋଗ ବର୍ଣ୍ଣ ଭଗବାନ କହୁଛନ୍ତି ରୁକ୍ମିଣୀକୁ, କଳା ନା ଆଭିବ ନୈବନ୍ଧୁ। ଯେମିତି ହିନ୍ଦୁ କହିଲେ ଚନ୍ଦ୍ରଙ୍କର କଳାର ହ୍ରାସ ହୁଏ ବା ବୃଦ୍ଧି ହୁଏ, କିନ୍ତୁ ଚନ୍ଦ୍ର ମୃତ୍ୟୁ ହୁଏ ନାହିଁ, ମୃତ୍ୟୁ ହ୍ରାସ କୁହୁରିବ। ଆମେ ଦେଖିବା ଯେଉଁ କୁହୁ କହିଲେ ଯେଉଁ ଅନ୍ଧ ଯେଉଁ ରହିଛି ଅମାବାସ୍ୟାରେ ଆଉ ଚନ୍ଦ୍ର ଦେଖାଯାଆନ୍ତି ନାହିଁ, ତା ଅର୍ଥ ନୁହେଁ ଯେ ଚନ୍ଦ୍ର ମୃତ୍ୟୁବରଣ କଲେ, କେବଳ ତାଙ୍କର କଳାର ଏପଟ ସେପଟ ବୃଦ୍ଧି ହ୍ରାସ ହେଉଛି। ଏଇଭଳି ଭାବରେ ଯେତେ କହିଲେ 52 ନମ୍ବର ଶ୍ଲୋକରେ କହୁଛନ୍ତି, ତେଣୁ ଆଉ ସେ ଯେଉଁ ଶପଥ କରିଥିଲେ ଭଗବାନ ଚାଲିଗଲେ, ତାଙ୍କୁ ସେଇଠି ସେ ଛାଡ଼ିଦେଲେ, ଛାଡ଼ିଦେଇକରି ଚାଲିଗଲେ ଭଗବାନ, କିନ୍ତୁ ଇଏ ଯେଉଁ ରହିଛନ୍ତି ରୁକ୍ମୀ, ସିଏ ଯେଉଁ ଚିନ୍ତା କଲେ ଯେ ମୁଁ ଶପଥ କରିଥିଲି, ଅହତ୍ୱା ଦୁର୍ମତିଂ କୃଷ୍ଣ ଅପ୍ରତ୍ୟୁହ୍ୟ ଜବି ଅସୀମ କୁଣ୍ଡିନଗ୍ନ ପ୍ରବକ୍ଷାମି ଇତ୍ୟୁକ୍ତା ତତ୍ରାବସଦୃଶା। କ୍ରୋଧରେ ଏତେ କ୍ରୋଧ ରହିଲା ଆଉ ସେ ଗଲେ ନାହିଁ, ସେଇଠି ରହିଲେ, ସେଠି ଗୋଟେ ନୂଆ ନଗର ତିଆରି କଲେ, ଭୋଜ କଟକ ବୋଲି ତାର ନାମ ହେଲା, ଭୋଜ କଟକ। ଏ ଭୋଜ କଟକ କଲେ ସବୁବେଳେ ସ୍ମରଣ କରିବେ, ଏଇଭଳି ଭାବରେ ମୋତେ କଲେ ତାଙ୍କୁ ହତ୍ୟା କରିବା ପାଇଁ, ଏଇଭଳି ପ୍ରତିଶୋଧ ନେବା ପାଇଁ ସେଇ ସ୍ଥାନରେ ସେ ରହିଲେ, ଯେଉଁ ସ୍ଥାନରେ ହେଇଥିଲା ସେ ସ୍ଥାନରେ ଗୋଟେ ନଗରୀ ତିଆରି କଲେ। ଏମିତିକି ସେ କୁଣ୍ଡିନ ଠାରୁ ମଧ୍ୟ ଆହୁରି ବୃହତ୍ତର ବୋଲି କୁହାଯାଇଛି, ଆଚାର୍ଯ୍ୟମାନେ କହିଛନ୍ତି ଏଇଭଳି ଭାବେ ନଗରୀଟି ତିଆରି କଲେ। ଏବଂ ଭଗବାନ ଭୀଷ୍ମକ ସୂତା ଏବଂ ନିର୍ଜିତ ଭୂମିପାନ ପୁରମାନୀୟ ବିଧିବତ୍ ଉପୟମେ କୁରୁଦ୍ଭ। ଏବଂ 53-60 ଏଇ 8 ଶ୍ଲୋକରେ ଭଗବାନ କେମିତି ବିବାହ ଲୀଳା କଲେ, ଏଇଟାକୁ ଦ୍ୱାରକାକୁ ଆଣିକି ବିବାହ ଲୀଳା କଲେ ଆମେ ସେଦିନ ଚତୁର୍ଥ ଦିବସରେ କହିଥିଲେ, ତେଣୁ ଆମେ ଆଉ ଏଇଟାକୁ ବର୍ଣ୍ଣନା କରିବା ନାହିଁ। ଏଇଭଳି ଭାବରେ 2 ଅଧ୍ୟାୟରେ ଆମେ ସଂକ୍ଷେପରେ ଆଜି ବର୍ଣ୍ଣନା କରିଦେଲେ, ଆମର କଥାକୁ ବିଶ୍ରାମ ଦେବା। ଜୟ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ୟକ ଗୌରଭକ୍ତ କି ଗୌର ପ୍ରମା ଜୟ ଶ୍ରୀ।